ज्ञानतिमिरान्धस्य शलाकया चक्षुर्मीलितमेन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपं कदा मह्यं ददन्ति शोपदान्तिकम्। वन्देऽहं श्रीगुरु श्रीयुतपदकमलम् श्रीगुरोद्वैष्णवस्य श्रीरूपं सग्रजातं सहगण रघुनाथानित्यं त्वं सजीवं सद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादानुसहगणललिता श्रीविशाखानित्यं स्यात्। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिनितिनामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनितिनामिने। नमस्ते सारस्वतीदेवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरत्रिशे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। नमस्ते सुहृत् राम नमस्ते वसायुध नमस्ते रवतिकांत नमस्ते धरणीधर नमस्ते बलिनाम श्रेष्ठ नमस्ते बलिनाम श्रेष्ठ ब्रह्मारि नमस्ते स्तुत्राहिमं कृष्ण पूर्वज नमस्ते बलिनाम नमस्ते धरणीधर ब्रह्मारि नमस्ते स्तुत्राहिमं कृष्ण पूर्वज बलांतर प्रणाम मंत्र प्रभु बलदेवंकराजी शुभाविर्भाव तिथि तेरे गौड़ परंपरारे आम मैंने राधाकृष्ण उपासना करती गौरांग महाप्रभु उपासना करती आम माधुर्य रस माधुर्य रस गौर सुंदरंग पाखे माधुर्य रस अच्छे मुझे साधारण लोक जानते गौरांग महाप्रभु माधुर्य रस से प्रदान करिए यहाँ साधारण लोक ज्ञान तो आम गौड़ मान आम जो महाप्रभु धारा मान आम जानचे गौरांग महाप्रभु हरिनाम नाम संकीर्तन मध्यम माधुर्य रस प्रदान कर तेज आम देखा आम परंपर के आचार्य मैंने कृष्ण बलराम प्रतिष्ठा कर श्यामानंद प्रभु आप जीवे गोपीवल्लभ प्रभु रमण मठ श्री कृष्ण बलराम प्रतिष्ठा कर श्यामानंद प्रभु सखी से मंजरी ସେମାନେ ତ ଆଚାର୍ଯ୍ୟ ସେମାନେ ମଞ୍ଜରୀ ସଖୀ ସେମାନେ ତ ଆଚାର୍ଯ୍ୟ ଲୀଳା କଲେ ସେମାନେ ରସଗତ ଭାବ କଲେ ନିଜ ରସଗତକୁ ନିଜ ପୋଷଣ କଲେ ଜୀବ ପାଇଁ ଦୟା କରିବା ପାଇଁ ଏ କୃଷ୍ଣ ବଳରାମ ପ୍ରତିଷ୍ଠା କରିଛନ୍ତି ଯେଭଳି ପ୍ରଭୁପାଦ କାରଣ କେତେ ଲୋକ ଆଜିକାଲି ତ ବହୁତ କିଛି କମେଣ୍ଟସ ଲୋକ ଦେବା ଲୋକ ଅଛନ୍ତି ଏସବୁ ୟୁଟ୍ୟୁବ ଫ୍ୟୁଟ୍ୟୁବରେ କହୁଛନ୍ତି କେତେବେଳେ ମାନେ ବଡ଼ ବଡ଼ ଲୋକ ବି କହି ଦେଉଛନ୍ତି ଆମକୁ ଆଶ୍ଚର୍ଯ୍ୟ ଲାଗୁଛି ଆମମାନେ ତା ସେମାନଙ୍କ ତୁଳନାରେ କିଛି ବି ନୁହଁ କିନ୍ତୁ ଏତିକି ଜାଗାରୁ ଗୁରୁଦେବଙ୍କ ଉପରେ ଆମେ ଶୁଣିଛୁ ସେଥିପାଇଁ ଫାଉଣ୍ଡେସନଟା ଟିକେ କ୍ଲିଅର ଅଛି ଯେମିତି ପ୍ରଭୁପାଦ ଗୌରନୀତାଙ୍କୁ ରଖିଛନ୍ତି କୃଷ୍ଣ ବଳରାମଙ୍କୁ ରଖିଛନ୍ତି କହିଲେ ବୃନ୍ଦାବନ ଶ୍ୟାମ ସୁନ୍ଦର ରଖିଛନ୍ତି କୃଷ୍ଣ ବଳରାମ ରହିଛନ୍ତି ପ୍ରଭୁପାଦ କୃଷ୍ଣ ବଳରାମ ମନ୍ଦିର ବହୁତ କମ୍ ଜାଗାରେ ପ୍ରତିଷ୍ଠା କରିଛନ୍ତି ବୃନ୍ଦାବନ ଫ୍ରାନ୍ସ ଫ୍ରାନ୍ସର ନ୍ୟୁ ମାଇପୁର ଅଷ୍ଟ୍ରେଲିଆର ଗୋଟେ ଜାଗାରେ ଅଛୁ ଆଉ ଆମର ଆମ ଗୁରୁଦେବ କହିକି ଯାଇଥିଲୁ ତୁମେ ଏଠି କୃଷ୍ଣ ବଳରାମ ମନ୍ଦିର କରିବ ତେବେ ଆଚାର୍ଯ୍ୟମାନେ ବଳରାମ କାହିଁ ପ୍ରତିଷ୍ଠା କର ଆମେ ତ ଧ୍ୟାନାତର କରିବା ଆମେ ତ ଯଦି ଆମେ ତ ରାଧାକୃଷ୍ଣଙ୍କର ଉପାସନା କି ଯେଉଁ ଯୁକ୍ତି କରିବା ଆମର ଯେତେବେଳେ ଧ୍ୟାନ କରୁଛେ ମହାମନ୍ତ୍ର ଜପ କରୁଛେ ଧ୍ୟାନ କରୁଛେ ଆମେ ତ କୃଷ୍ଣ ବଳରାମ ରାଧାକୃଷ୍ଣଙ୍କୁ ସ୍ମରୁଛେ ତେବେ ଆଚାର୍ଯ୍ୟମାନେ ବଳରାମ କାହିଁକି ପ୍ରତିଷ୍ଠା କରନ୍ତି କାହିଁକି କୃଷ୍ଣ ବଳରାମଙ୍କୁ ପ୍ରତିଷ୍ଠା କରନ୍ତି ଆଚାର୍ଯ୍ୟମାନେ କାରଣ ରାଧାରାଣୀ ଆଉ ବଳରାମଙ୍କ ଭିତରେ କି ସମ୍ପର୍କ ରହିଛି ଭକ୍ତି ସିଦ୍ଧାନ୍ତ ଶାସ୍ତ୍ରୀ ଠାକୁରଙ୍କର ଗୋଟେ ବହୁତ ସୁନ୍ଦର ଆର୍ଟିକଲ୍ ଅଛି ସେସବୁ ଗଭୀର ତତ୍ତ୍ୱ ଅତ୍ୟନ୍ତ ସରଳରେ ଯେତିକି ଗୁରୁ ଗୁରୁଦେବଙ୍କର କୃପାରୁ ଆପଣମାନଙ୍କୁ ଆମେ ଆଲୋଚନା କରିବା ଆମ ପାଇଁ କେତେ ଗୁରୁତ୍ୱ ଏଇ କୃଷ୍ଣ ବଳରାମଙ୍କର ଉପାସନା ଆମେ ଉପବାସ କରୁଛେ ବଳରାମଙ୍କୁ ପ୍ରାର୍ଥନା କରୁଛେ ରାଧାରାଣୀ ଆଉ ବଳଦେବଙ୍କ ଭିତରେ କେଉଁ ସମ୍ପର୍କଟି ରହିଛି କାରଣ ଆମର ଅନ୍ତିମ ଯେଉଁ ଲକ୍ଷ୍ୟ ହେଉଛି ରାଧାରାଣୀଙ୍କର ଦାସ୍ୟ ହେବା ତୟା ସଖି ମଧ୍ୟ ଆପଣେ ଗଣି କିଙ୍କରି କରିଆ ରଖ ଆପଣ ପ୍ରତିମ ଠାକୁର ମୋ ଜୀବନର ଲକ୍ଷ୍ୟ ହେଉଛି ମୋତେ କିଙ୍କରି କରିକି ରଖନ୍ତୁ ଦାସୀ କରନ୍ତୁ ଆମର ମାଧୁର୍ଯ୍ୟ ରସ ଆମେ ଉପାସନା ପ୍ରଥମେ କରୁଛେ ତୁଳସୀକୁ ଉପାସନା କରୁଛେ ନା ସାଧାରଣ ଲୋକ ତୁଳସୀ ଉପାସନା କେଉଁ ପାଇଁ କରନ୍ତି ପୁଣ୍ୟ ପାଇଁ ଧନଧାନ୍ୟ ପାଇଁ ଘରେ ଅଶୁଭ ହୁଅନ୍ତି ସେଥିପାଇଁ ଘରେ ପ୍ରତିଷ୍ଠା କଲେ ତୁଳସୀ ପ୍ରତିଷ୍ଠା କରନ୍ତି ଆମର ତୁଳସୀ ସେବା ହେଉଛି ମାଧୁର୍ଯ୍ୟ ସେବା ଆମର କେତେ ସୁନ୍ଦର ପ୍ରାର୍ଥନା ମୋର ଏଇ ଅଭିଳାଷ ବିଳାସ କୁଞ୍ଜେ ଦିଅ ବିଳାସ କୁଞ୍ଜେ ଦିଅ ବାସ ବିଳାସ କୁଞ୍ଜର ବର୍ଣ୍ଣନା ଅଲଗା ଅଛି ବୃନ୍ଦାବନ ଦିଅ ବାସ ଆମେ ଯୋଉ କହୁଛେ ବୃନ୍ଦାବନର ପୁଣି ବିଳାସ କୁଞ୍ଜ ଭିତରେ ପଡ଼ିବେ ନୟନ ହେରିବ ସଦା ଯୁଗ ଆସି ବିଳାସ କୁଞ୍ଜରେ ଯେଉଁ ମଞ୍ଜରୀ ମାନେ ତାଙ୍କ ସଦା ସଖୀମାନଙ୍କ ଠାରୁ ତାଙ୍କର ଅତ୍ୟନ୍ତ ନିକଟତର ସେବାରେ ସେମାନେ ଥାନ୍ତି ରାଧାରାଣୀଙ୍କର ଭାବ ଅବସ୍ଥାରେ ଯେକୌଣସି ଅବସ୍ଥାରେ ସେମାନେ ରାଧାରାଣୀଙ୍କ ପାଖରେ ଥାନ୍ତି କୁଞ୍ଜ ଭିତରେ ସେମାନଙ୍କୁ ଆଲା ହଉଛି ମଞ୍ଜରୀ ଭାବ ସଖୀ ଭାବ କିନ୍ତୁ ଏଇଟା ଜୀବ ଭିତରେ ନାହିଁ ଜୀବ ଭିତରେ କାମର ପ୍ରାବଲ୍ୟତା ରହିଛି ଲୋଭର ପ୍ରାବଲ୍ୟତା ରହିଛି ଷଡ଼ ରିପୁ ଗ୍ରସ୍ତ ହେଇଛି ଗୋଟେ ଜୀବ ବଡ଼ ସୌଭାଗ୍ୟ କ୍ରମେ ପୂର୍ବର ସ୍ୱୀକୃତି ବଳରେ ସେ ଭକ୍ତିପଥକୁ ଆସିଲେ ବି ତାର ଯେଉଁ ଦୁର୍ବାର ଇନ୍ଦ୍ରିୟମାନେ ଅଛନ୍ତି ସେ ବିଷୟ ଗ୍ରହଣକୁ ଛାଡ଼ୁନାହାନ୍ତି ସେ କ'ଣ କରିବ ଜୀବଟା ସେ କିଛି ସ୍ୱୀକୃତି କମେଇଛି ଆଉ ଭଗବାନ ଚାହୁଁଛନ୍ତି ଜୀବଟା ମୋ କତିକି ପଳେଇ ଆସୁ କିନ୍ତୁ ଭଗବାନ ଏକ ନିୟମରେ ବନ୍ଧା ଭଗବାନ କାହା ନିୟମରେ ବନ୍ଧା ରାଧାରାଣୀଙ୍କ ନିୟମରେ ବନ୍ଧା ରାଧାରାଣୀ ଯାହାକୁ କାରଣ ଗୋଲକ ବୃନ୍ଦାବନରେ ସେ ହେଲେ କିଶୋରୀ ତାଙ୍କର ନିର୍ଦ୍ଦେଶ ସବୁ ସେବା ଚାଲେ ତାଙ୍କର ଭାବକୁ କିଏ ଅତିକ୍ରମ କରିପାରିବେ ନାହିଁ ସେ ସମସ୍ତଙ୍କୁ ସେବା ଦେବେ ସେ ସମସ୍ତଙ୍କୁ ସୁଖ ଦେବେ କୃଷ୍ଣଙ୍କ ପାଖରେ ବସାଇ ଦେବେ କୃଷ୍ଣଙ୍କୁ ସବୁ ସଙ୍ଗମ କରାଇଦେବେ କୃଷ୍ଣଙ୍କ ପାଖରେ ନେଇକି ମିଳନ କରାଇଦେବେ ସବୁ କରାଇଦେବେ କିନ୍ତୁ ତାଙ୍କର ଭାବକୁ ଯେମିତି କିଏ ବ୍ୟାଘାତ ନ କରିବେ କିନ୍ତୁ ଚନ୍ଦ୍ରାବଳୀ ଆମକୁ ଦୂର କରିଦିଆଯାଇଛି ରାଧାରାଣୀଙ୍କର ସଙ୍ଗୀତ ଶୁଣିକି ଚନ୍ଦ୍ରାବଳୀ ମୂର୍ଚ୍ଛିତ ହେଇଯାନ୍ତି କାହିଁକି ସେ ଭାବକୁ ଚନ୍ଦ୍ରାବଳୀ ବୁଝିପାରନ୍ତି ଆରେ ରାଧା ଏତେ ବଡ଼ ଭାବ ମୁଁ ତାଙ୍କୁ କମ୍ପିଟିସନ୍ କରୁଛି ସେ ଏଭଳି ଭାବରେ ସେ ସଙ୍ଗୀତ ଗାନ କରନ୍ତି ରାସରେ ଭକ୍ତିମ ଠାକୁର ଲେଖିଛନ୍ତି କିଶୋରୀ କୃଷ୍ଣ ମହିତ ହେଇଯାନ୍ତି କୃଷ୍ଣ ଆମ ମୂର୍ଚ୍ଛା ହେଇଯାନ୍ତି ରାଧାରାଣୀଙ୍କ ସଙ୍ଗୀତ ଆଉ ଚନ୍ଦ୍ରାବଳୀ ମୂର୍ଚ୍ଛିତ ହେଇଯାନ୍ତି ଏତେ ସୂକ୍ଷ୍ମ ସେ ଭାବ ଯେଉଁଠି ଆମ ଏ ଶରୀର ସେ ଶରୀର ଏ ଶରୀର ଆମେ ଚିନ୍ତା କରିପାରିବାନି ଏ ସର୍ବ ଦ୍ୱାରା ଆମେ ଚିନ୍ତା କରିପାରିବାନି ରାଧା କୃଷ୍ଣଙ୍କ ସେବାଟା କ'ଣ ସେଥିପାଇଁ ଆମକୁ ଆଶ୍ରୟ ଦରକାର ହେଉଛି ତୁଳସୀ ସେବା କରୁଛେ ଆମକୁ ମାଧୁର୍ଯ୍ୟ ରସକୁ ଆମେ ପ୍ରବେଶ କରିବାକୁ ପଡିବ କିନ୍ତୁ ଜୀବନ ଭୋଗ ବୃଦ୍ଧି ଯାଇକି ସଂସାର ଯେଉଁ ଧର୍ମ ରହିଛି ସଭ୍ୟତାର ଶରୀର ରହିଛି ସର୍ବ ବାଧ କହୁଛି ଷଡ଼ରେ କହୁଛନ୍ତି ରାଗ ଦ୍ୱେଷ ଈର୍ଷା ଏ ଜୀବ କ'ଣ କରିବ ରାଧାକୃଷ୍ଣଙ୍କର ଯେଉଁ ସ୍ପିୟର ଗୋଟେ ଇଂଲିଶରେ କୁହାଯାଏ ତାଙ୍କର ପରିଧି ଭିତରେ ପ୍ରବେଶ କରିପାରିବେ ରାଧାରାଣୀ ଆଲାଉ କରିବେନି ସେଥିପାଇଁ ରାଧାରାଣୀ କରିବେନି ବୋଲି ବୃନ୍ଦାବନ ଯଦି ଆମେ ବୃନ୍ଦାବନ ବୃନ୍ଦା ଦେବୀଙ୍କୁ ପୂଜା କରୁଛେ କାହାକୁ ନା ତୁଳସୀ ମହାରାଜ ହେଲେ ବି କ'ଣ ହବ ପ୍ରାର୍ଥନା କରୁଛେ ସେବା ଅଧିକାର ଦିଏ କର ନିଜ ଦାସୀ ଆଉ ମାଗୁଛେ ସେଟା କିନ୍ତୁ ଜୀବଟା ପଶିପାରିବେନି ତା ଭିତରକୁ ସେ ସ୍ପିୟରକୁ
ତେଣୁ ଆଚାର୍ଯ୍ୟ ମାନେ ଯେତେବେଳେ ଆଚାର୍ଯ୍ୟ ଲୀଳା କରନ୍ତି ସେ ମଞ୍ଜରୀ ମାନେ ସେମାନେ ଦେଖନ୍ତି ଗୋଟେ ଜୀବଟାକୁ ନେଇ ଆମକୁ ସେଠି ପହଞ୍ଚିବାକୁ ପଡିବ, ଜୀବ ପହଞ୍ଚି ପାରିବ ନାହିଁ। ମୁଁ ଦିନେ ବସି ଚିନ୍ତା କରୁଛି, ଦେଖୁଛ ନା ଲୋକମାନଙ୍କ ପାଇଁ ଏକାଉଣ୍ଟ ଖୋଲିଲେ ବ୍ୟାଙ୍କରେ ଏକାଉଣ୍ଟ ଖୋଲିଦେଲେ କ'ଣ ଏକାଉଣ୍ଟ ନାହିଁ ବୋଲି ସେମାନେ ପଇସାଟା ଖର୍ଚ୍ଚ କରୁଛନ୍ତି। ଆଉ ଏକାଉଣ୍ଟ ଖୋଲିବା ପାଇଁ ଯଦି 10,000 5,000 ରଖାଉଛି ଏକା ସାଙ୍ଗରେ 10,000 5,000 ରଖିପାରୁନି କି ଏକାଉଣ୍ଟ ଖୋଲିପାରୁନି, ତେଣୁ ସେ ଗଭର୍ଣ୍ଣମେଣ୍ଟ କ'ଣ ଆମର ଅଛି ସେ ତାର ଜିରୋ ଏକାଉଣ୍ଟ ଖୋଲିଦେଲା। ଜିରୋ ଆକାଉଣ୍ଟ ଖୋଲିଲା ମାନେ କ'ଣ ହେଲା, ତୁମ କତିରେ 10-50 ଟଙ୍କା ହେଲା ତୁମେ ଡିପୋଜିଟ୍ଟା କରିପାରିବ, ଏକାଉଣ୍ଟ ଖୋଲା ହେଲା। ଆଚାର୍ଯ୍ୟ ମାନେ ସେଭଳିଆ ସେ ମାଧୁର୍ଯ୍ୟର ସେ କହିଲେ, କିନ୍ତୁ ଜୀବର ଅଧିକାରଟା ଏ ମାଧୁର୍ଯ୍ୟ ପ୍ରେମ ଭିତରକୁ ଜାଣିପାରୁନି, ସେ ପଶିପାରୁନି। କାହିଁକି ପଶିପାରୁ, ତାର ବାଧକ ହେଲା ତାର ଶରୀର, ଆଉ ସବୁଠୁ ବାଧକ ହେଲା ସେ ସବୁ ଛାଡ଼ିଦେଲା ପରେ ତାର ଗୋଟେ ବାସନା ଯାଉନି। ବାସନାଟା କ'ଣ ଆପଣ ବୁଝିପାରୁଥିବେ, ଯଦି ଗୋଟେ ଡଷ୍ଟବିନ୍ ଅଛି, ଡଷ୍ଟବିନ୍ରେ ଯେତେ ଜିନିଷ ଗୁଡ଼ା ରହୁଛି ଖରାପ ଜିନିଷ, ସେ କ'ଣ ହେଉଛି ତା ସ୍ମେଲ ଆସୁଛି। ଡଷ୍ଟବିନ୍ ରୁ ସେ ଜିନିଷଟା କାଢି ହେଇଗଲା ପରେ ବି ତାର ଗୋଟେ ସ୍ମେଲ, ସେ ବାତାବରଣରେ ଗୋଟେ ସ୍ମେଲ ରହୁଛି, ଗୋଟେ ଗନ୍ଧ ରହୁଛି। ଆମ ହୃଦୟରେ ଅନାଦି କାଳରୁ ଏ ବାସନାଟା ଅଛି, ଏ ଜନ୍ମରେ ଭୋଗ ନ କଲେ ମଧ୍ୟ ସେ ଯୋଉ ଭୋଗ ବାସନାଟା ଗ୍ରସ ଯାକ ସୂକ୍ଷ୍ମ ଭାବ ସ୍ଥୂଳ ଭାବରେ ଉଦିତ ନ ହେଲେ ବି ସୂକ୍ଷ୍ମ ଭାବରେ ଆସୁଛି, ସେଟାକୁ ଜୀବ ଅଟକେଇ ପାରିବ, ତାର ଇଚ୍ଛା ନାହିଁ। ସେ ଜାଣୁଛି ଏଇଟା ମୋର ରାଧାକୃଷ୍ଣ ଭୋଜନ ଏଇଟା ବାଧା, କିନ୍ତୁ ଏ ବାସନାଟାକୁ ସେ ଛାଡ଼ିପାରିବ, ସେ ବାସନାଟା ଛାଡ଼ିପାରୁ ନାହିଁ। ତା ଭିତରେ କୃଷ୍ଣ ସୁଖ ବାସନା କେମିତି ଆସିବ, ସେ ରାଧାରାଣୀଙ୍କର ଦାସୀ କେମିତି ହବ। ତେଣୁ ଆଚାର୍ଯ୍ୟ ମାନେ ଚିନ୍ତା କଲେ, ମୁଁ ଏଇ କଥା କହୁଥିଲି, ସାମାନନ୍ଦ ପ୍ରଭୁ କୃଷ୍ଣ ବଳରାମ ପ୍ରତିଷ୍ଠା କଲେ, ପ୍ରଭୁପାତ ସବୁବେଳେ ରାଧାକୃଷ୍ଣ ପ୍ରତିଷ୍ଠା କରୁଥିଲେ କିନ୍ତୁ କୃଷ୍ଣ ବଳରାମ ପ୍ରତିଷ୍ଠା କରୁଥିଲେ। କାହିଁକି ଆମର ଆଚାର୍ଯ୍ୟ ମାନେ ବଳରାମଙ୍କୁ ରଖିଲେ, କାରଣ ବଳରାମଙ୍କ ସହିତ ରାଧାରାଣୀଙ୍କ ସମ୍ପର୍କ ରହିଛି। ବଳରାମ ଯାହାଙ୍କୁ ସ୍ୱୀକୃତି ଦେବେ, ଯେ ବଳରାମଙ୍କର କୃପା ପାଇବ, ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ପାଇବ, ତାକୁ ହିଁ ରାଧାରାଣୀ ଗ୍ରହଣ କରିବ। ଯାହାକୁ ବଳରାମ ସ୍ୱୀକୃତି ନ ଦେବେ ସେ କେବେ ରାଧାରାଣୀଙ୍କର ସେବାର ଅଧିକାର ପାଇବ ନାହିଁ। ସେଥିପାଇଁ ଆମେ ଆମେ ସେ ଭଜନ କରୁଛେ ନା, ଆର କବେ ନିତାଚନ୍ଦେ କରୁଣା ହୋଇବେ, ଆର କବେ ନିତାଚନ୍ଦେ କରୁଣା ହୋଇବେ, ସଂସାର ବାସନା ମୋର କବେ ତୁଚ୍ଛ ହେବେ, ସଂସାର ସଂସାର ଯେ ବାହାରି ଆଇଲା ତାର ସଂସାର ବାସନା ବି ରହିଲା, ଯେ ସଂସାର ଭିତରେ ରହିଲା ତାର ସଂସାର ଭୋଗିବାକୁ ବାସନା ନଥିଲେ ବି ଭଜନ କରିବା ପାଇଁ ଅନୁକୂଳ ଅବସ୍ଥା ନାହିଁ। ଜୀବ କ'ଣ ବଡ଼ ମୁଖରେ ବସିଛି, କେତେ ଜନ୍ମ ପରେ ସେ ଇଚ୍ଛା କରୁଛି ମୁଁ ଟିକେ ଭଗବାନଙ୍କର ଭଜନ କରିବି, ଯେତେବେଳେ ସେ ବାହାରିବା ପାଇଁ ଚାହୁଁଛି ତା ପ୍ରଚେଷ୍ଟା ଯେତେ ସିଏ କରୁଛି ଏଟାକୁ ଆରମ୍ଭବାଦ କୁହାଯାଏ, ସନ୍ଧାନ ସେ ପାଇବନି। ଭଜନର ସନ୍ଧାନ ବଳରାମଙ୍କର କୃପା ବିନା କେବେ ମିଳିବ ନାହିଁ, କେବେ ମିଳିବନି, ଗୋଟେ ଜୀବ ପାଇପାରିବ। ବଳରାମ କ'ଣ କରୁଛନ୍ତି, ଆରେ ଜୀବଟାକୁ ସନ୍ଧାନ ଦେବେ ନା, ସେପାଇଁ ସିଏ ନିଜେ ସେବାର ବିସ୍ତାର କରୁଛନ୍ତି। ଆଗେ ସେବା ସିଏ ଆପଣ ଦେଖୁନାହାନ୍ତି ମନ୍ଦିରଟା ପ୍ରତିଷ୍ଠା ହେଲେ କ'ଣ ହବ, ଶେଷ ଶେଷ ମୁଁ ପ୍ରତିଷ୍ଠା କରାଏ, ସେ ସନ୍ଧିନୀ ଶକ୍ତିର ମୂଳ ଦେବତା, ସେ ସନ୍ଧାନ ଦେବେ। କିନ୍ତୁ ଜୀବ ଯେତେ ଚେଷ୍ଟା କରୁଛି ସେ ସଂସାର ବାହାରି ଆସିବାକୁ ତାର ଭଜନ ହଉନି, ବାସନାଟା ରହିଛି ପୂର୍ବର ବାସନା। ଭକ୍ତିମଣ ଠାକୁର ଆଚାର୍ଯ୍ୟ ଯୋଉ ଲେଖୁଛନ୍ତି, ଅନାଦି କାଳର ଯୋଉ ସଂସ୍କାର ସେଟା ଜୀବ ଉପରେ ସବୁବେଳେ ପ୍ରଭାବ ପକାଉଛି, ତାକୁ ରୋକିପାରିବନି ସେ, ଖାଲି ଅନାସକ୍ତ ସ୍ତରକୁ ଗୋଟେ ଆସିବା ପାଇଁ, ଗୋଟେ ଜୀବକୁ ଡିଟାଚ ହବା ପାଇଁ ତାର କୌଣସି ଜିନିଷ, ମୋର କୌଣସି ଜିନିଷ ଦରକାର ନାହିଁ, ମୋର କୃଷ୍ଣ ଦରକାର, ଏ ଅନାସକ୍ତ ସ୍ତରକୁ ଆସିବା ପାଇଁ ଜୀବକୁ କେତେ ଯେ ଶ୍ରମ କରିବାକୁ ପଡିବ କୁହାଯାଇପାରେ। ସେଥିପାଇଁ ନିଷ୍କାମ କର୍ମ ଯୋଉଟା ରଖା ହଉଛି, ନିଷ୍କାମ କର୍ମ ଜାଣୁଛି ଜୀବ ଭକ୍ତ ସଙ୍ଗ କରି ଖାଲି ଅନାସକ୍ତ ସ୍ତରକୁ ଆସିଲେ ତା ପ୍ଲାଟଫର୍ମଟା ଠିକ ହେଲା। ଏଇ ଯୋଉ ଆସିବ ନିଷ୍କାମ ସ୍ତରକୁ ଆସିକି ସେବାଟା ପ୍ରାରମ୍ଭ କରିବ, ସେଥିପାଇଁ ବଳରାମଙ୍କର କୃପା, ବଳରାମଙ୍କର ପ୍ରତିନିଧି ଗୁରୁଙ୍କର କୃପା ନିହାତି ଆବଶ୍ୟକ। ପ୍ରଭୁପଦ ସେଥିପାଇଁ ଏଠି ଆସିଥିଲେ, ଗୁରୁଦେବ କହିଥିଲେ, ଶିବଜୀ ଏଠି ଆସିଥିଲେ, ପ୍ରଭୁପଦଙ୍କୁ ସାକ୍ଷାତ କରିଥିଲେ, ଗୁରୁଦେବ କହୁଛନ୍ତି, ପ୍ରଭୁପାଦଙ୍କୁ କହିଛନ୍ତି ଏଠିକି ଶିବଜୀ ଆସିଲେ, କାରଣ ଶିବଜୀଙ୍କ ଆରାଧ୍ୟ ସ୍ଥାନ, ଏକ କୋଟି ଶିବ ଏଠି ଅଛନ୍ତି ଏକାମ୍ର କ୍ଷେତ୍ର, ଶିବଜୀଙ୍କ ଆରାଧ୍ୟ ହେଲେ ସଂକର୍ଷଣ, ସେଥିପାଇଁ ତିନି ପ୍ରଭୁପାଦ ଆଦେଶ ଦେଇଥିଲେ ତୁମେ କୃଷ୍ଣ ବଳରାମ କରିବ, ଜଗନ୍ନାଥ ମନ୍ଦିର ସୁଭଦ୍ରା କରିବ, ଗୌରୀ ଥାଇବ, ତିନି ଜାଗାରେ ଆମର ନିତ୍ୟାନନ୍ଦ ବଳରାମ ବଳଭଦ୍ର, ଆଉ ସେଥିପାଇଁ ଗୁରୁଦେବ କହିଥିଲେ ତୁମେ ପୁରା ଫାଷ୍ଟିଂ କରିବ, ଯେମିତି ରାଧାରାଣୀଙ୍କର ଧାମରେ ବୃନ୍ଦାବନ ଜମା ନଉଛନ୍ତି ସେମାନେ ପୁରା ଉପବାସ କରନ୍ତି ରାଧାରାଣୀଙ୍କର ଧାମ, ଆମର ଏଠି ଆମେ ବଳରାମଙ୍କର ଆବିର୍ଭାବ ମଧ୍ୟାହ୍ନ ସମୟରେ, ଆମର ନିତ୍ୟାନନ୍ଦ ଆଉ ବଳରାମଙ୍କର ଆବିର୍ଭାବରେ ଗୁରୁଦେବ କହିଥିଲେ ତୁମେ ଦୁର୍ବଳ ଜୀବ, ତୁମେ ଆରୋହବାଦ ବୁଦ୍ଧି, ଆରୋହବାଦ ବୁଦ୍ଧି ମାନେ ନିଜର ଚେଷ୍ଟା ବଳରେ ଭକ୍ତିର ସନ୍ଧାନ ହଉଛି ଗୋଟେ ଆରୋହବାଦର ବୁଦ୍ଧି, ସବୁବେଳେ ମୁଁ ଚେଷ୍ଟା କରିପାରିଦେବି, ମୁଁ ବୃନ୍ଦାବନ ପଳେଇବି, ମୁଁ ଏଠି ପଳେଇବି, ମୁଁ ସେଠି ଭଜନ କରିଦେବି, ମୁଁ ଏତେ ମାଳ ଜପ କରିଦେବି, ମୁଁ ଭାଗବତ ପଢ଼ିଦେବି, ଏ ନିଜର ସନ୍ଧାନରେ ହବନି, ବଳରାମ ସନ୍ଧାନ ଦେଇଦେବେ, ରାସ୍ତାଟା ଆମେ ଦେଖିନେ, ଆମର ଆମ ହାତରେ ସବୁ ଜିନିଷ ଥିଲେ, ଟର୍ଚ୍ଚ ଲାଇଟ୍ ଥିଲେ, ସବୁ ଥିଲେ, କ'ଣ ରାସ୍ତାଟା ଦେଖିନେ, ରାସ୍ତାଟା ଦେଖିଥିଲେ ଅନ୍ଧାର ହେଇଥିଲେ ବି କ'ଣ କୁହନ୍ତିନି, ମୁଁ ଅଣ୍ଡାଳି ଅଣ୍ଡାଳି ପଳେଇବି, କୁହନ୍ତିନି ମୁଁ ଅଣ୍ଡାଳିକି ପଳେଇବି, ସେ ଅଣ୍ଡାଳି ଭାଇ ପଳେଇବା, ରାସ୍ତାଟା ତ ଚିହ୍ନିବା ଦରକାର ନା, ଆମକୁ ରାସ୍ତା ଜଣା ଦରକାର, ସେମାନେ ଗୁରୁଦେବ କହିଥିଲେ ତୁମେ ଉପବାସ କରିବ, କାରଣ ତୁମେ କୃପା ଟିକେ ପାଅ, କାହିଁକି ନା ହୃଦୟରେ ଯେଉଁ ବାସନାଟା, ଭକ୍ତିଦାନ ଠାକୁର ଲେଖିଛନ୍ତି ଗୋଟିଏ ଷ୍ଟେଟମେଣ୍ଟ ବଳଦେବଙ୍କ ଉପରେ, ହୃଦୟ ଦୁର୍ବଳ ରୂପ ଅନର୍ଥକୁ ଜୀବ କେବେ ବି ବିନାଶ କରିପାରିବ, ବଳଦେବଙ୍କର କୃପା ଆଉ ବଳଦେବଙ୍କର ପ୍ରତିନିଧିଙ୍କର କୃପା ନ ହବ, ହୃଦୟ ଦୁର୍ବଳ ଯେଉଁଟା କ'ଣ କହିଲେ ୱିକନେସ୍, ସବୁ ସାମର୍ଥ୍ୟ ଅଛି କିନ୍ତୁ ଭଜନ କରିବା ପାଇଁ ଇଚ୍ଛା ନାହିଁ, ହୃଦୟ ଦୁର୍ବଳ ଚାରିଟା ଅନର୍ଥ ଭିତରୁ ଏଇ ଅନର୍ଥଟା ପ୍ରବଳ ଜୀବନ କ'ଣ ଟିକେ ହେଇଗଲେ ସେ ଡିଷ୍ଟର୍ବ ହେଇଯାଉଛି, କେମିତି ଭଜନ କରିବି, କେମିତି ବଞ୍ଚିବି, ମୋତେ ଇଏ ଏୟା କରିଦେଲା, ମୋତେ ସେ ସେୟା କରିଦେଲା, ଏଠି କ'ଣ ହେଇଗଲା, ସାଙ୍ଗେ ସାଙ୍ଗେ ତା ମନ ଭାଙ୍ଗି ଯାଉଛି, ଗୋଟେ ଭଙ୍ଗା ମାଠିଆରେ ଆପଣ କେତେ ଯୋଡ଼ିକି ରଖିବେ, ଗୋଟେ ଜୀବର ମନଟା ବର୍ତ୍ତମାନ ସେଭଳିଆ ହେବ, ଟିକେ କିଏ କ'ଣ କହିଦେବ ତାର ଭଙ୍ଗା, ଜୀବନରେ କେତେ ଭୌତିକ ଜୀବନରେ କେତେ ବାଧା ବିଘ୍ନକୁ ସହ୍ୟ କରିକି ସେ ଆଜି ବଞ୍ଚିକି ରହିଛି, ତାପରେ ଘର ପରିବାର ଚଳୁଛି, କିନ୍ତୁ ଭକ୍ତି ମାର୍ଗକୁ ଆସିଗଲ ମାନେ ଟିକେ କ'ଣ ହେଇଗଲା, ତାର ମାଠିଆ ଭଙ୍ଗଲା ଭଳିଆ ହେଇଛି, ବହୁତ ରୌଲ୍ୟ ରହିଛି, କାହାର ନାରୀ ପ୍ରତି, କାହାର ଧନ ପ୍ରତି, କାହାର ଭୋଜନ ପ୍ରତି, କାହାର ସମ୍ମାନ ପ୍ରତି, କାହାର ସର୍ବ ପ୍ରତି, ଏଗୁଡ଼ିକ ଜୀବ କେବେ ପାରିବ ନାହିଁ, ସେଥିପାଇଁ ଏ ଯୋଉ ବଳ ଶବ୍ଦରେ ସେ କଥା ସେ କହିଛନ୍ତି, କେଉଁ ବଳଟା ଆମର ଦରକାର, ଆମେ ତ ରାଧାକୃଷ୍ଣଙ୍କୁ ପୂଜା କରିବୁ, ଲୋକମାନେ ପ୍ରଶ୍ନ କରନ୍ତି ଆମ ଆଚାର୍ଯ୍ୟମାନେ ଏତେ ସାରଗ୍ରାହୀ, ଆଉ ଜୀବ ପାଇଁ ଯୋଉ ଦୟା କରିଛନ୍ତି ଗୋଟେ ଅସୀମ ଦୟା, ନୃସିଂହଦେବଙ୍କର ପୂଜା କରିବେ, ନୃସିଂହଦେବଙ୍କୁ ନୃସିଂହଙ୍କୁ ପ୍ରାର୍ଥନା କରନ୍ତୁ, ଯଦି ରସାଭାସ ହିସାବରେ ଲୋକ ଦେଖିବେ ଆମକୁ ସବୁ କାମ କରିଦେବେ, ଆମେ ତୁମ କଥା ଶୁଣିବୁ ନା, ଏ ଗୋଟେ ବଡ ଟ୍ୟାଲେଣ୍ଟ ପିଲା ସେ ମୁଁ ଯାଇଥିଲି କ'ଣ ଭେଲ, ଏଇଟା କ'ଣ କହୁଛୁ ଭେଲ ଯୋଉଟା ଭୋପାଳ, ସେ ବଡ ପିଏଚ୍ଡି ପିଏଚ୍ଡି କ'ଣ ଗୋଟା କରିଛି, ଗୋଲ୍ଡ ମେଡାଲିଷ୍ଟ, ସେ କ'ଣ ତାର ଡେଜିଗ୍ନେସନ୍ କସମେଣ୍ଟ ସେ କହିବ, କିନ୍ତୁ କହିକି ମୋତେ ଲାଷ୍ଟକୁ ପଚାରୁଛି, ଆମେ କାହିଁକି ନୃସିଂହଦେବଙ୍କୁ ପୂଜା କରିବୁ, ଆମେ ତ କୃଷ୍ଣ ସବୁ କିଛି, କୃଷ୍ଣ ଭଗବାନ, କାରଣ ଏଇଟା ତାଙ୍କୁ ଡିଷ୍ଟର୍ବ ଲାଗୁଛି, କୃଷ୍ଣ ତ ଭଗବାନ, କୃଷ୍ଣ ସୁପ୍ରିମ୍ ପର୍ସନାଲ, ଆମେ କାହିଁକି, ଆରେ ଆମ ଆଚାର୍ଯ୍ୟମାନେ ଆମକୁ ଆଶ୍ରୟ ଦେବା ପାଇଁ ଆମେ ବଞ୍ଚିବା ଖାଲି, କୃଷ୍ଣ ଭଜନ କରିବା କୃଷ୍ଣଙ୍କର ମିନିମମ୍ ଷ୍ଟାଣ୍ଡାର୍ଡ ହେଲା ପ୍ରେମ, ପ୍ରେମ ତଳକୁ କୃଷ୍ଣ କିଛି ଆଣନ୍ତି, ପ୍ରେମେ କୃଷ୍ଣ ବସ ହେ ପ୍ରେମେ ତାର ରଜି, ପ୍ରେମରେ ଭଜନ ହବ ପ୍ରେମରେ ସେ ବସ ହେବେ, ଆମର ପ୍ରେମ ନାହିଁ, ଆମକୁ ସେ ପ୍ରେମ ସ୍ତରକୁ ଆସିବା ପାଇଁ ଆମକୁ ବହୁତ ପ୍ରକାର ଆଶ୍ରୟ ଦେଉଛନ୍ତି ଆଚାର୍ଯ୍ୟମାନେ, ତେଣୁ ସବୁ ଅବତାରରେ ସବୁ ଅବତାରଙ୍କର ଯେଉଁ ଯେଉଁ ବୈଶିଷ୍ଟ୍ୟ କୃପା ବୈଶିଷ୍ଟ୍ୟ ରହିଛି ତାକୁ ଆଚାର୍ଯ୍ୟମାନେ ଆଣିଛନ୍ତି, ଋଷିଙ୍କର କୃପା ବୈଶିଷ୍ଟ୍ୟ କ'ଣ, ଭକ୍ତକୁ ଭଲ ପାଆନ୍ତି, ଭକ୍ତ ପ୍ରତି ବାତ୍ସଲ୍ୟ ତାଙ୍କର ଅଛି, ତାକୁ ଟିକେ ପ୍ରାର୍ଥନା କର, ଆମେ ସେଇ ହିସାବରେ ପ୍ରାର୍ଥନା କରୁଛେ, ଆମେ ଡରିକି ପ୍ରାର୍ଥନା କରୁନି, ପ୍ରଭୁ ମରିଜି ଋଷିଙ୍କ ମୋତେ ରକ୍ଷା କର, ନାହିଁ ପ୍ରହ୍ଲାଦ କେବେ ମୃତ୍ୟୁ ପାଇଁ ପ୍ରାର୍ଥନା କରୁନାହାନ୍ତି, ମୃତ୍ୟୁ ଭୟ ରକ୍ଷା ପାଇଁ ପ୍ରାର୍ଥନା କରୁନାହାନ୍ତି, ସେ କେବେ ପ୍ରହ୍ଲାଦ ନୃସିଂହ ପ୍ରାର୍ଥନା କରୁନା, ସେ ଭକ୍ତି ପାଇଁ ପ୍ରାର୍ଥନା କରୁଛି, ଆମ ଆଚାର୍ଯ୍ୟମାନେ ଏଇଭଳି ସିଷ୍ଟ ତୁଳସୀଙ୍କର ପୂଜା କେତେ ଆଶ୍ରୟ ଦେଇଛନ୍ତି, ତେଣୁ ଜୀବନ ଯୋଉ ସ୍ଥିତିଟା ରହିଲା ହୃଦୟ ଦୌର୍ବଲ୍ୟ ତାକୁ ବଳଙ୍କ ଦରକାର, ସେ ନିଜ ଜାଣୁଛି ମୋର ଏଇଟା ୱିକନେସ୍ ଛାଡ଼ିପାରିବ, ସେ ଜାଣୁଛି ଏଇଟା ଗୋଟେ ମୋର ଭଜନରେ ବହୁତ ବଡ ବାଧା କି ତ୍ୟାଗ କରିପାରିବ ନାହିଁ, ବଳପୂର୍ବକ ଯୋଉ କୃଷ୍ଣ ଭଜନର ପ୍ରଗତି କରିବାର ଯୋଉ ପ୍ରଚେଷ୍ଟା ହଉଛି ତାର ଗୋଟେ ଆରୋହ ବାହାରିଲା, ସେ ପାରିବନି, ସେଟା ହୃଦୟ ଦ୍ରବୁଲୁ କାଟିପାରିବନି, ଶେଷ ଗୋଟେ ଲାଷ୍ଟ ତୁମେ ପଳେଇଗଲା ପରେ ତୁମେ ଭକ୍ତିରେ ଲାଷ୍ଟ ଟ୍ରାପରେ ପଡ଼ିଯିବ, ସେଟା ହଉଛି ପ୍ରତିଷ୍ଠା। ତୁମକୁ କିଏ କଣ କହିଦେବେ, ତୁମେ ସହିପାରିବ, ମୁଁ ଏତେ କିଛି କରୁଛି, ମୋତେ ସମ୍ମାନ ନାହିଁ, ମୋତେ କିଏ ପ୍ରଣାମ କରୁନାହାନ୍ତି, ମୋର ଆରେ ବାବା ଇଏ ବି ଆମର ଦରକାର ନାହିଁ, ଆମର କୃଷ୍ଣ ଦରକାର, ଏସବୁ ହୃଦୟର ବୋଲି ବଳରାମଙ୍କ କୃପାର ଆବଶ୍ୟକ ରହିଛି। ବଳରାମ ଯଦି କୃପା କରିବେ ଗୋଟେ ଜୀବ ହୃଦୟ ଭିତରୁ ଏସବୁ ଜିନିଷ ଯିବ, ଆଉ ବଳରାମ କେମିତି କୃପା କରିବେ, ବଳରାମ ଦେଖୁଛନ୍ତି ଗୋଟେ ଜୀବର ହୃଦୟଟା ଗୋଟେ କ୍ଷେତ୍ର ଭଳିଆ, ଜମିଟା ଦେଖନ୍ତୁ ଏଇ ବର୍ଷା ହଉଛି ଗୋଟା, ଯେଉଁ ଚାଷୀ ଆଗରୁ ଚାଷ କରିଦେଇଥିବ ସେ ବର୍ତ୍ତମାନ ଧାନ ଫିଙ୍ଗିବ କି ଧାନଟା ହୁଏ, ଯିଏ କର୍ଷଣ କରିନି ତାର କଣ, ଯିଏ କର୍ଷଣଟା କରିନି ସେ କିଛି କରିପାରିବ, ପାଣି ହେଇଗଲା ଗଲା ସେ ତାର ଧାନ ରୋଇପାରିବନି କି ପୁଣି କରିବ। ଦେଖୁନାହାନ୍ତି ଖରାଦିନର ଲୋକମାନେ ଆମ ଓଡ଼ିଶାରେ ସବୁ ଚାଷ ଭାଙ୍ଗନ୍ତି ଖରାଦିନ, ଆଉ ଘାସ ହବନି, ବର୍ଷା କେବେ ହଉଛ ଆଗେ ଜମିଟା ଭାଙ୍ଗିକି ରଖିଦିଅ, ପାଗ କୁହନା ପାଗ ହେଇଗଲା ଜମି ଭାଙ୍ଗିଦିଅ, କାରଣ ଜମି ଭାଙ୍ଗିଦେଲେ ଆଉ ଘାସ ହବ। ସେଭଳିଆ ଆମେ କଣ କରୁଛେ, ବଳରାମ କଣ କରୁଛନ୍ତି ଆମକୁ ଜୀବ ପାଇଁ, ଏଇଥିପାଇଁ ଆଚାର୍ଯ୍ୟମାନେ କୃଷ୍ଣ ବଳରାମ ପ୍ରତିଷ୍ଠା କରନ୍ତି। ମୁଁ ଯେତେବେଳେ ଯାଇଥିଲି ଫ୍ରାନ୍ସରେ ନିମାୟକୁ, ସେଠି ଗୌରନିତା କୃଷ୍ଣ ବଳରାମର ବହୁତ ଗୌରନିତା ବହୁତ ଭଲ ଲାଗନ୍ତି, ପ୍ରାଚୀନ ଗୌରନିତା, ଆଉ ସେ କୃଷ୍ଣ ବଳରାମ ଅଛନ୍ତି। ପ୍ରଭୁପାଦ ପ୍ରଥମେ କୃଷ୍ଣ ବଳରାମକୁ ଇନଷ୍ଟଲ କଲେ, କହିଥିଲେ ଏ ସମଗ୍ର ୟୁରୋପକୁ ବଳ ଦେବେ, କିନ୍ତୁ ଭକ୍ତମାନେ କହିଲେ ପ୍ରଭୁପାଦ ଆମେ ରାଧାକୃଷ୍ଣ ଉପାସନା କରିବୁ, ପ୍ରଭୁ କହିଲେ ନୋ, ୟୁ ଆର୍ ନଟ୍ କ୍ୱାଲିଫାଇଡ୍ ଟୁ ରିସିଭ୍ ରାଧାକୃଷ୍ଣ, ଫାଷ୍ଟ ୟୁ ହାଭ୍ ଟୁ ରିସିଭ୍ ବଳରାମ, ତୋର ବଳ ଦରକାର, ତୋ ହୃଦୟ ଦୁର୍ବଳ ଅଛି, ଆଜି ସେଣ୍ଟିମେଣ୍ଟାଲ କିଛି କରିଦେଉଛ ତା ଛାଡ଼ିକି ପଳେଇବ, ତୋର ମାନସିକ ବଳ ନାହିଁ, ଗୋଟେ ଦୃଢ଼ତା ନାହିଁ, ମୋର ଯେକୌଣସି ଅବସ୍ଥାରେ ମୁଁ ନର୍କକୁ ଗଲେ ବି ମୁଁ ଗୁରୁପାଦ ପଦ୍ମ ଗୁରୁପାଦାଶ୍ରୟ ଆଚାର୍ଯ୍ୟ ନିଷ୍ଠା ମୁଁ ଛାଡ଼ିବିନି, ମୁଁ ଯେମିତି ଗୁରୁଦେବ କୁହନ୍ତି ମୁଁ ଭଜନ କରିକରି ଯଦି ନର୍କକୁ ଯାଏ, ଅପରାଧ କରିକରି ଯଦି ମୁଁ ନର୍କକୁ ଯାଏ, ଭଜନ ତଥାପି ଛାଡ଼ିବି ନାହିଁ। ଆମର କଣ ଟିକେ କୁଆଡ଼େ ହେଇଗଲେ ଆମେ ମାଇଣ୍ଡ କାମ କରୁନି, ଆମେ କି ଭଜନ କରିକି ବଞ୍ଚିବା, ରାଧାକୃଷ୍ଣ ଉପାସନା କରିବା, ସଖୀ ମନ୍ଦିର ମାନେ ସ୍ୱୟଂ କରୁନଥିଲେ, ରାତ୍ରି ମାନ ସେମାନେ ସେବା କରୁଥିଲେ। ଆମର ସବୁ କଣ୍ଡିସନାଲ ସ୍ଟେଜରେ ଆମେ ଅଛେ, ବଦ୍ଧ ଅବସ୍ଥାରେ ଅଛେ, ସର୍ତ୍ତମୂଳକ ସେବା ଏଇଟା ଗୋଟେ କଣ୍ଡିସନାଲ ସ୍ଟେଜ, ସେଟା ଗୋଟେ କଣ୍ଡିସନ, ପ୍ରେମଟା ନଥିଲା କଣ, ମା କଣ କଣ୍ଡିସନ ଅଛି, ରାତି ଅଧରେ ଯଦି ଛୁଆ କାନ୍ଦିବ କହିଲା ମା ମତେ ରୋଷେଇ କରିକି ଦେ, ମା ରୋଷେଇ କରିଦେବ ଦେବନି, କାହିଁକି ଦେବ, ସେଟା ପ୍ରେମ ଅଛି। ଆମର କାହାକୁ ଡାକିଲେ ଦେଖିବା କିଏ ରାତି ଅଧରେ ପୂଜାରୀ ଆଙ୍କି ନାହାନ୍ତି, ଦିନମାନ ପୂଜା କରୁ, ତ ମୁଁ କରିପାରିବି, ସେ ଠାକୁର ଖାଆନ୍ତୁ ନ ଖାଆନ୍ତୁ, ପୂଜାରୀ ଏମିତି କରିଦେବ, ଭଗବାନ ନ ଖାଆନ୍ତୁ, କାରଣ ଆମେ ସେ ପୂଜାରୀ ଦୋଷ ଦେଉନେ, କାରଣ ସିଏ ଗୋଟେ ଶରୀର ଚେତନା ରଥ, ସେ କେତେ କରିବ, ସେ ତ ମୁଁ ପାରିବିନି। ମୁଁ ସବୁବେଳେ ଗୋଟେ ପ୍ରଶ୍ନ କରେ, ମଞ୍ଜରୀ ମାନେ କେତେବେଳେ ଶୋଉଥିଲେ, ରାଧାରାଣୀ କେତେବେଳେ ଶୋଉଥିଲେ, ମତେ କାଲ୍କୁଲେସନ କରି ତୁମେ ଦିଅ, ଦିଅନ୍ତୁ, ଆମେ କଣ ସେବା କରିବୁ, ଆମେ ପାରିବା, ସେଥିପାଇଁ ଯୋଉ ହୃଦୟ ଦୌର୍ବଲ୍ୟ ରହିଛି, ଏ ହୃଦୟ ଦୌର୍ବଲ୍ୟ ମୁଁ କାଢି ପାରିବା ନାହିଁ। ସେଥିପାଇଁ ବଳଦେବ କଣ କରୁଛନ୍ତି, ଯେମିତି ମୁଁ କହୁଥିଲି ଜମିଟାକୁ ଭାଙ୍ଗୁଛନ୍ତି, ବଳଦେବ କଣ କରୁଛନ୍ତି, ନିଜ ସେବା ବିସ୍ତାର କରୁଛନ୍ତି ଆଚାର୍ଯ୍ୟଙ୍କ ମାଧ୍ୟମରେ, ତାଙ୍କ ବଳଦେବ ମନ୍ଦିରଟା ବଳଦେବଙ୍କର ସବୁ ନା, ତାଙ୍କର ଯେତେ ସବୁ ତାରଫାନ ହେଲା ସବୁ ବଳଦେବଙ୍କର, ସେଥିପାଇଁ ମନ୍ଦିର ତ ଆଗେ ପ୍ରତିଷ୍ଠା ହେଉଛି କଣ, ଆଗେ ଶେଷ ରଖା ହେଉଛି ଶ୍ରୀକୃଷ୍ଣ ଉଦାହରଣ କରି, ଯେ ବଳଦେବ ନ ଆସିଲେ ହୃଦୟ ତ ଶୁଦ୍ଧ ହବନି, କୃଷ୍ଣ ସେଠିକି ଆସିବେନି। ଗୋଟେ ଆନା ତତ୍ତ୍ୱଟା ଆପଣ ଦେଖୁନାହାନ୍ତି, ଗୋଟେ ତତ୍ତ୍ୱଟା ଆପଣ ଧରିଦେବେ, ମୁଁ ସରଳ କଥା କହୁଛି, ତ ବହୁତ ସମୟ ଚାଲିଯିବ ସାଙ୍ଗେ ସାଙ୍ଗେ। ଆଗେ ଦେବକୀ ଗର୍ଭରେ କିଏ ଆସିଲେ, ବଳଦେବ ଆସିଲେ, ଯୋଗମାୟା ତାଙ୍କୁ ରୋଡ଼ିକ ଗର୍ଭ, ସିଏ ନ ଆସିଲେ ସେଠି କୃଷ୍ଣ ଆସିବା ସିଂହାସନ, ସେ ଆସନ ପ୍ରତି ଆଗେ ବଳରାମ ଆସିଲା ପରେ ହେବେ। ସେଥିପାଇଁ ଯୋଉ ସେବା ଗୁଡା କୁହାଯାଉଛି, ସେବା କାହିଁ କରିବ, ସେବାର ଯୋଉ ପରିପାଟିଟା କଣ, ବଳରାମ ଆଉ ଗୁରୁଙ୍କର ଭଳି ସମ୍ପର୍କ କଣ ହେଲା ବୁଝିବାକୁ ପଡିବ, ବଳରାମଙ୍କର ରାଧାଣୀଙ୍କର କଣ ସମ୍ପର୍କ ହେଲା ବୁଝିବାକୁ ପଡିବ, ଏ ଗୋଡ଼ି ତତ୍ତ୍ୱବା ସେବାଟା କାହା ଦ୍ୱାରା ହବନି, ସେବାଟା ଗୋଟେ ପ୍ରେମ ଜିନିଷ, ସେବାଟାକୁ ସାଧ କରିବାକୁ ପଡିବ। ତାର ପ୍ରଭୁ ତାର ଇଷ୍ଟ ଗୋସ୍ୱାମୀମାନେ ନିଜ ବିଗ୍ରହ ରଖିଥିଲେ, ନିଜେ ସେବା କରୁଥିଲେ, ନିଜେ ରୋଷେଇ କରୁଥିଲେ, ନିଜେ ଭିକ୍ଷା ମାଗିଣୀ ସେବା ଦେଉଥିଲେ। ତେଣୁ ଆଚାର୍ଯ୍ୟମାନେ ଯେଉଁ ମନ୍ଦିର ସବୁ ଆମର ଯେଉଁ ମନ୍ଦିର କରୁଛନ୍ତି, ମନ୍ଦିର ଚଳିବା କେତେ କଷ୍ଟ, ଆଗକୁ ପଳେଇସି ଆଗକୁ ପଳେଇସି, ପଛରୁ ଯେଉଁମାନେ ଆସୁଛନ୍ତି ପଛକୁ ପଳଉଛନ୍ତି, ଆଗକୁ ଡିଷ୍ଟର୍ବ କରନ୍ତୁନି, ପଳେଇସି ନା। ତ ଆଚାର୍ଯ୍ୟମାନେ ମନ୍ଦିର ଏଇଥିପାଇଁ କରନ୍ତୁ, ଜୀବନ ହୃଦୟ ବୋଲି ଅଛି। ଆଉ ଗୋଟେ ବଡ଼ ଜିନିଷ ଅଛି କ'ଣ, ବଳରାମ ତାଙ୍କ ବଳରେ କାହାର ରତି ହବ, ବଳରାମ ଯଦି କୃପା ନ କରିବେ ରତି ହବନି। ରତି ରାମ ଯୋଉ ଆନନ୍ଦ ଭଗବାନଙ୍କୁ ସେବା ସୁଖ ଦେବା ପାଇଁ ଯୋଉ ଆନନ୍ଦଟା, ସୁଖ ଦେବା ପାଇଁ ଯୋଉ ମନବୃତ୍ତିଟା ଆସିବନି, କୃଷ୍ଣ ଚରଣର ରତି ଆସିବ ନାହିଁ। ତେଣୁ ଯେଉଁଠି ବଳରାମ ନଥିବେ ସେଠି ନିତ୍ୟାନନ୍ଦ ଥିବେ। ଦେଖନ୍ତୁ ପ୍ରଭୁପାଦ ଯେଉଁଠି ଯେଉଁଠି କେଉଁଠି ପ୍ରଭୁପାଦ କେବେ ବି ଖାଲି କୃଷ୍ଣ ବଳରାମ ଇନଷ୍ଟଲ ସରି ରାଧାକୃଷ୍ଣ ଇନଷ୍ଟଲ କରୁନାହାନ୍ତି, କୃଷ୍ଣ ଗୌରୀତ ହେଇଥିବେ। ନିତ୍ୟାନନ୍ଦଙ୍କର ଆବଶ୍ୟକ ରହିଛି, ବଳରାମଙ୍କର ଆବଶ୍ୟକ, ତାଙ୍କର ବଳ ଆବଶ୍ୟକ ରହିଛି, ତାଙ୍କୁ ପ୍ରାର୍ଥନା କରିବାକୁ ପଡିବ। ତେଣୁ ବଳରାମ ଆଉ ଗୁରୁଙ୍କ ମଧ୍ୟରେ କେଉଁ ସମ୍ପର୍କ ରହିଲା ନା, ଗୁରୁଦେବଙ୍କୁ ବଳରାମଙ୍କ ବଳରେ ବଳିଆନ ହବାକୁ ପଡିବ। ବଳରାମଙ୍କର କାର୍ଯ୍ୟ କ'ଣ? ବଳରାମଙ୍କର କାର୍ଯ୍ୟ ହେଲା ରାଧାରାଣୀଙ୍କର ସ୍ପିୟର ଭିତରେ ବା ତାଙ୍କ ପରିଧି ଭିତରେ ଯେଉଁମାନେ ପ୍ରବେଶ କରିବେ ତାଙ୍କର ହୃଦୟକୁ କୃଷ୍ଣ ସୁଖ ବାସନାରେ ପରିପୂର୍ଣ୍ଣ କରି ତାକୁ ଛାଡ଼ିବେ, କୃପା କ୍ଲିନ୍ କରିକି ଛାଡ଼ିବେ। ଏଇଟା ବଳରାମଙ୍କର କାମ, କାହିଁକି ନା ବଳରାମ ମାଧୁରୀ ରସରେ ବି ଅଛନ୍ତି। ବଳରାମଙ୍କର ପାଞ୍ଚଟି ରସ ଅଛି, ମୋତେ ମନେ ପକେଇଦେବ ଫଳ ମଙ୍ଗଳ କଥା ମୁଁ କହିବି, ଏଇଟା ମନେ ପଡ଼ିଲା ଏ ପଏଣ୍ଟଟା ମୁଁ ଭୁଲିଯିବି। ବଳରାମଙ୍କର ପାଞ୍ଚଟି ରସ ସମ୍ପର୍କ ତାଙ୍କର ଅଛି କୃଷ୍ଣଙ୍କ ସହିତ। ଶାନ୍ତ ରସରେ ବଳରାମ କ'ଣ କରନ୍ତି? ଶାନ୍ତ ରସରେ ଦଶବିଧ ସେବା କରନ୍ତି, ଶଯ୍ୟା, ଆସନ, ପାଦୁକା, ଏ ଯୋଉ କ'ଣ ଆଲଟ, ଚାମର, ଉପାଦାନ, ଦଶବିଧ ସେବା, ଦଶ ଦେହ ଧରି କରେ କୃଷ୍ଣର ସେବନ ଶାନ୍ତ ରସରେ, ଶାନ୍ତ ରସରେ ସେବା କଲା। ଦାସ୍ୟ ରସରେ ବଳରାମ, ବଳରାମ ନିଜେ କୃଷ୍ଣଙ୍କର ପାଦ ସମ୍ଭାନ କରନ୍ତି। ଦାସ୍ୟ ରସ ଆମେ ରେ କା କଥା ଭଲ ଦେ ମହାଶୟ, ଯାର ଭାବ ଶୁଦ୍ଧ ସଖ୍ୟ ବାସଲା ଦିମୟ, ତେହ ଆପଣ କି କରେ ଦାସ ଭାବନା, କୃଷ୍ଣ ଦାସ ଭାବ ବିନୁ ଆଛେ କୌନ ଜନା। ଏ ସଂସାରରେ କିଏ ଏମିତି ଅଛନ୍ତି ଯେ କୃଷ୍ଣ ଦାସ ନୁହନ୍ତି? ବଳରାମ ନିଜକୁ ଦାସ ମନେ କରନ୍ତି, ସେ ପାର ବଡ଼ ଭାଇ, ସାନ ଭାଇ ଥିଲେ ବଡ଼ ଭାଇ ହେଲେ ଦାସ ହେବା ପାଇଁ ତାଙ୍କ ଇଚ୍ଛାରେ ସେବା କରିବେ, ଆଦେଶରେ ସେବା କରିବେ। ଲକ୍ଷ୍ମଣ ନଥିଲେ ଗୃହ ଅବତାର, ଲକ୍ଷ୍ମଣ ସାନ ଭାଇ ଥିଲେ ନା, ଆଉ ବଡ଼ ଭାଇ ହେଲେ, ବଡ଼ ଭାଇ ହେଇଛନ୍ତି ଏଥିପାଇଁ ସେବା କରିବା ପାଇଁ ବଡ଼ ଭାଇ ହେଇଛନ୍ତି। ଦାସ୍ୟ ରସ ରହିଲା, ତେଣୁ ଶାନ୍ତ ରହିଲା, ଦାସ୍ୟ ରହିଲା, ସଖ୍ୟ ରସ ବି ରହିଲା। ଖେଳନ୍ତି ଯୋଉ କ'ଣ ବାଗୁଡ଼ି ଖେଳନ୍ତି, ବ୍ରଜରେ ବି ଖେଳନ୍ତି ନା, ସଖା ଭାବରେ ଖେଳନ୍ତି। ଆଉ କୃଷ୍ଣଙ୍କୁ ଚିଡ଼ାନ୍ତି ବଳରାମ, ଆମ ଓଡ଼ିଆରେ କୁହନ୍ତିନି ଚିଡ଼େଇବେ, ରଗେଇ ଦିଅନ୍ତି, କାହିଁକି କେବଳ ଗୋଟେ କଥା କହିଲେ କୃଷ୍ଣ ରାଗିବେ। ଯେତେବେଳେ କୃଷ୍ଣ ଦୁଷ୍ଟ ହେବେ, କହ ତୁ ଦୁଷ୍ଟ କାହିଁକି ହଉଛୁ କହିଲୁ, କ'ଣ ଯଶୋଦାର ପୁଅ, ତୁ ନନ୍ଦ ଯଶୋଦା ପୁଅ ନୁହଁ, କେବେ ନନ୍ଦ ଯଶୋଦା ପୁଅ, ତତେ କୋଉଠୁ ପୋଷିବ ପୁତ୍ର କରିକି ଆଣିଛନ୍ତି? ଆଉ ଦେଖ ମୋ ମା, ଦେଖ ରୋହିଣୀ, ଦେଖ ମୋ ମା, ମୋ ମା ହଉଛି ଗୋରୀ, ମୁଁ ବି ଦେଖ ମୋ ସର୍ବ ଗୋରା, ତୋ ମା ହଉଛି ଗୋରୀ, ତୁ ହଉଛୁ କଳା, ଗୋରୀ ମା ର କଳା ପୁଅ କେମିତି ହବ? ନନ୍ଦ ମହାରାଜ କେମିତି ତାଙ୍କର ପିଲା ହେଲେନି ବୋଲି ତତେ ପୋଷ୍ୟ ପୁତ୍ର କରିକି ଆଣିଛନ୍ତି? କୃଷ୍ଣଙ୍କର ରାଗିଯିବେ, ଦାଉଜୀ ଏଟା କଣ ମତେ କହୁଛ, ମତେ ଯଶୋଦା ଏତେ ଭଲ ପାଉଛି, ନନ୍ଦ ଏତେ ଭଲ ପାଉଛି, ମତେ ନୟନ ପୁତଳା କରି ରଖିଛି, ତୁମେ କହୁଛ ମୁଁ ପୋଷ୍ୟ ପୁତ୍ର? ରାଗିକି ପୁରା କୃଷ୍ଣ କହିବେ ମୁଁ ଆଉ ତୁମ ସାଙ୍ଗରେ କେବେ ଆସିବିନି, ପୁଣି ବଳରାମଜୀ ତାଙ୍କୁ ବୁଝେଇବେ। ସଖ୍ୟ ରସ ଥାଏ ଆଉ ଆଶ୍ଚର୍ଯ୍ୟ ରସ ଥାଏ। ଏ ଯେ ମାଟି ଖାଇବା କଥାଟା ଯୋଉ କହୁଛନ୍ତି, ମା କଣ ମେନ୍ ନେଇ ନା, ସେଟା ନୁହେଁ, ମାଟି ଖାଇବାର ଯୋଉ ନାହିଁ, କୃଷ୍ଣ ମାଟି ଖାଇଦେଲେ କହିଲେ କିଏ ଆସିକି, ବଳରାମ ଆସି କହିଲେ ନା, ଆଉ ବଳରାମଙ୍କର ବାସ୍ୟ ଦେହ ଚାଲି ଆସିଲା, ତା ନା ମାଟି ଖାଇଦେଉଛି, କଣ କୁହ କଣ ଅସୁବିଧା, ଦେହ ଅସୁବିଧା ହବ, ଯଶୋଦାଙ୍କୁ ଜଣାଇଲେ ମା ମାଟି ଖାଇଦେଲ। ପ୍ରକୃତରେ ଯଶୋଦା ନିଶ୍ଚିନ୍ତ ରୁହନ୍ତି କେବଳ ବଳରାମଙ୍କର। ସେ ପଦଟା ଶୁଣ, ଆପଣଙ୍କର ଓଡ଼ିଆରେ ଆମେ ସବୁ ପଢୁଥିଲୁ, ଆଉ ସେ ମନେ ଅଛି କି, ଡରୁ ଥାଉ ଅନ୍ଧାରକୁ ରଖି ଯାଉ ଗୁରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ, କାହିଁ ପାଇଁ ସାରୁ କଳା ମାଣିକରେ। ଡରୁ ଥାଉ ଅନ୍ଧାରକୁ ରଖି, ଅନ୍ଧାର ଦେଖିଲେ କୃଷ୍ଣଙ୍କୁ ଡର ଲାଗୁଛି, ସେମିତି ଆକ୍ସନ୍ କରନ୍ତି, ଅନ୍ଧାର ଦେଖିଲେ ମା ମତେ ଡର ଲାଗୁଛି। ଯଶୋଦା କହୁଛନ୍ତି ଗାଈ କେମିତି ଚରିବାକୁ ଯିବେ, ଜନକୀ ଜନକ ଜନନୀ ସୁଖ କାହିଁ ପାଣି, ଆମେ ସୁଖ ସବୁ ତ ନେଇଯାଉଛୁ କୃଷ୍ଣ, ବ୍ରଜରେ କୃଷ୍ଣ ବାହାରେ ଯିବା ଗୋଷ୍ଠୀକୁ ମାନେ ସମସ୍ତଙ୍କ ଆଖିରେ ଲୋତ କରେ। ଆମେ କଣ କୃଷ୍ଣ ପ୍ରେମ ଜାଣିଛେ? ଆମ ସୁଖ ପାଇଁ ଆମେ ଗୋଟେ ଭଗବାନଙ୍କୁ ଡାକୁଛେ, ଯେଉଁଠି ଆମ ସୁଖ ନ ମିଳିଲା ଭଗବାନ ବନ୍ଧ, ମନ୍ଦିର ବନ୍ଧ, ଗୁରୁ ବନ୍ଧ, ସବୁ ଚାମ୍ବାଡ଼, ଆମକୁ ଭଲ ଲାଗୁଛି ଟିକେ ସଂସାର କଷ୍ଟ,
ବାସ୍ ଏଠି ଭଲ ଲାଗୁଛି ଭୋଜନ କରୁଛି, କୃଷ୍ଣ ସୁଖ ପାଇଁ କଣ ଆମେ ତାଡ଼ନା ଭର୍ଷଣ ସହିପାରିବା? ସହିପାରିବା। ଗୋଟିଏ ଗୋଟିଏ ପଦକ ଗୋପୀମାନେ ଯୋଉ ଶୁଣିଛନ୍ତି ତାଙ୍କ ଆଖିରେ ଯୋଉମାନେ ପ୍ରେମବତୀ ତାଙ୍କୁ କଳଙ୍କିନୀ ବୋଲି କୁହାହେଇଛି। ସଂସାରର ଉଦ୍ଧବ ଆଦି ଭକ୍ତମାନେ ଯାହା ଚରଣ କମଳକୁ ଉପାସନା କରନ୍ତି ତାଙ୍କୁ ବ୍ରଜରେ କଳଙ୍କିନୀ ବୋଲି କୁହନ୍ତି। ସେ କେୟାର କରନ୍ତି, ନିନ୍ଦନ୍ତି ନୀତି ପୁଣା ସ୍ତୁବନ୍ତୁ ବା, ଯେଉଁମାନେ ମହାନ ପୁରୁଷ ସେମାନେ ପରଦ ନିନ୍ଦାକୁ ଶୁଣିବେନି, କିଏ ସ୍ତୁତି କରୁଛି ଶୁଣିବେନି, ମୋର କର୍ତ୍ତବ୍ୟରେ ମୁସ୍ତିରେ ରହିବେ। ଗୋଟେ ମହାପୁରୁଷର କାମ ଇଏ, ନୀତିକାର ଲେଖୁଛି ମୋର କର୍ତ୍ତବ୍ୟ, ତା ଦେହରେ କିଏ ମୋତେ ସପୋର୍ଟ କରୁ ନ କରୁ, କିଏ ନିନ୍ଦା କରୁ କିଏ ପ୍ରଶଂସା କରୁ, ନିନ୍ଦା ପ୍ରଶଂସା ପାଇଁ ମୁଁ କର୍ତ୍ତବ୍ୟ କରୁ, ଏଇଟା ମୋର ଡ୍ୟୁଟି। ଗୋପୀମାନେ ସେ ବାସ୍ୟରେ ଯଶୋଦା ଦର୍ଶନକୁ ବହୁତ କଷ୍ଟ ଲାଗେ, ନେଲୁ ନାହିଁ କାହିଁ ପାଇଁ ତୋ କଠୋଉ ଛତା, ବନେ ପାଦ କଣ୍ଟା ଲାଗି ହେଉଥିବ ବ୍ୟଥା। କାହିଁ କଠୋ କଠୋ ନିଅନ୍ତିନି କୃଷ୍ଣ, ବେଳେ ବେଳେ ଛତା ଛାଡ଼ି ଦେଇ ପଳାନ୍ତି, କାହିଁକି ନେଲୁ? ଆରେ କୃଷ୍ଣ ଅଛନ୍ତି ସେଠି, କିନ୍ତୁ ଯଶୋଦା ତ କାନ୍ଦି ବଗାନ୍ତି ବଳରାମ କଥା ଚିନ୍ତା, ନା ନାଇଁ ଦାଉ ଅଛି ନା, ନାଇଁ ସରି ବଳରାମ ଅଛି ସିଏ, ଆଉ ଯଶୋଦା ଯେତେବେଳେ ଛାଡ଼ନ୍ତି ଗୋଚାରଣରେ ବଳରାମ ହାତ ଧରନ୍ତି, ବଳରାମ ଗୋଟେ କାମ କରିବ ତାକୁ କୁଆଡ଼େ ଯମୁନାର ଗଭୀର ପାଣିକି ଛାଡ଼ିବନି, ଅରଣ୍ୟରେ ଏ ଯେଉଁ ବୃନ୍ଦାବନରେ ବହୁତ ଅସୁରମାନେ ଅଛନ୍ତି ତାଙ୍କ ଭିତରକୁ ଛାଡ଼ିବ, ସେଭଳିଆ ପାଖରେ ରଖିଦେବେ। କୃଷ୍ଣ କିନ୍ତୁ ବାହାନା କରି ଖସିବେ, ବାସଲ ରସରେ ବଳରାମ ସବୁବେଳେ ପାଖରେ ରହିବେ, କୃଷ୍ଣ କ'ଣ କହିବେ? କାରଣ ତାଙ୍କର ରାଧାରାଣୀଙ୍କ ପାଖକୁ ଯିବାର ଅଛି, କୁଞ୍ଜକୁ ଯିବାର ଅଛି, ସେଣା ସୂର୍ଯ୍ୟ ପୂଜା ହବ, ବଳରାମ ତ ରହିପାରିବେ, ବଳରାମ ସବୁଦିନ ଠକାଯାଏ, କେଉଁଦିନ କହିବ ପେଟ ମୋଡ଼ୁଛି, କେଉଁଦିନ କହିବ ମୁଣ୍ଡ ବିନ୍ଧୁଛି, କେଉଁଦିନ ଜାଣି ଶୁଣିକି କହିବେ ସଖାମାନଙ୍କ ବାଛୁରୀ ସେଣିକି ଛାଡ଼ିଦେ, ବେଳେ ବେଳେ ଏମିତି ଯୋଗ ମାୟକ କହିଦେବେ ବଳରାମ ଆଉ ବାଛୁରୀ ଖୋଜି ଖୋଜି ପାଇବେନି, ବଳରାମ କହିଦେବେ ଭାଇ ଆପଣ ଏଇଠି ବସନ୍ତୁ ମୁଁ ଯାଉଛି ମୁଁ ବାଛୁରୀ ନେଇକି ଆସିବି, ସେ ତା ନିଜେ ଯିବେ ତାଙ୍କର ସେଠି ରାଧାରାଣୀଙ୍କ ସେବା ନେବେ, ଏଇ ତ ବଳରାମ ତାର ଇଏ ହଳ ଧରିବା ଲୋକ ତାଙ୍କୁ ବସିକି ରହିଥିବେ, ବାତ୍ସଲ୍ୟ ରସ ଅଛି ତାଙ୍କଠାରେ ଆଉ ମାଧୁର୍ଯ୍ୟ ରସ ଅଛି, ଶାଙ୍କ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ରସ ଅନଙ୍ଗ ମଞ୍ଜ, ରାଧାରାଣୀଙ୍କର ସାନ ଭଉଣୀ ରୂପରେ ତାଙ୍କ ସ୍ୱରରେ ବଳରାମ ଅଛି। ସେଥିପାଇଁ ତାହେଲେ ସିଦ୍ଧାନ୍ତ ଗୁରୁ ଦେଇଯିବ ନା, ସିଦ୍ଧାନ୍ତ ଗୁଡ଼ା ସବୁବେଳେ ରଖିବେ, ଆଜିକାଲି ତ ସିଦ୍ଧାନ୍ତ କିଛି ଶୁଣୁନାହାନ୍ତି, ସେ ଲୀଳାସ୍ଥାନକୁ ଯାଆନ୍ତୁ ଯୁଆଡ଼େ ଯାଆନ୍ତୁ ଏ ଯେଉଁ ଅପରାଧ କରିକି ଆସିବେ, ପୂଜା କରିବେନି, ପ୍ରାର୍ଥନା କରିପାରିବେନି, ଗୋରା ଦାଉଜୀ କେଉଁଠି ଅଛନ୍ତି? ବୃନ୍ଦାବନ ସବୁବେଳେ ପରିକ୍ରମା କରିଛନ୍ତି, ଗୋରା ଦାଉଜୀ କେଉଁଠି ଜାଣିନାହିଁ? ଲୁକ ଲୁକ ଦାଉଜୀ କେଉଁଠି ଅଛନ୍ତି? ଗୋରା ଦାଉଜୀ ଅଛନ୍ତି, ପରିକ୍ରମା କରିଦେଲେ ଫେରିବେ, ମଥୁରା ରୋଡ଼ ପୂର୍ବରୁ ଗୋରା ଦାଉଜୀ ଅଛି, ସେ ଯେଉଁ ଦାଉଜୀ ଅଛନ୍ତି ତାଙ୍କର ଲୀଳା ହେଲା, ସେ ସିଟ୍ ରହିକି ରାସଲୀଳା ଦେଖିବେ, କାରଣ ରାସଲୀଳା ଯିବେନି ନା ସିଏ, କିନ୍ତୁ ରାସଲୀଳାରେ ଯେଉଁ ପ୍ରବେଶ କରନ୍ତି, ରାସଲୀଳାରେ ଅନଙ୍ଗ ମଞ୍ଜରି ତ ଯାଆନ୍ତି ନା ରାଧାରାଣୀଙ୍କର ଭଉଣୀ, ଏଇ ଗୋଟେ କଥାରେ ଡିଫିଟ୍ କରିବେ ଲୋକ, କାରଣ ଆପଣମାନେ ସବୁ ଲୋକମାନେ ରାଧାରାଣୀଙ୍କ ବିଷୟରେ କହୁଛନ୍ତି ନା, ତାଙ୍କୁ ଏଇ ଏଇ ଗୋଟେ କଥା ତାଙ୍କୁ ପାଡ଼ିବେ, କେଉଁଠି ଦୁଇ ଭଉଣୀ ଯାଆନ୍ତି କି? ଯଦି ସେଟା ଗୋଟେ କାମ ଲୀଳା, ଯଦି କୌଣସି ଗୋଟେ ପୁରୁଷ ନାରୀର ଲୀଳା, ଦୁଇ ଭଉଣୀ କେମିତି ରହୁଥିଲେ ସେଠି? ଅନଙ୍ଗ ମଞ୍ଜରି ତାଙ୍କ ନା, କୃଷ୍ଣ ତାଙ୍କୁ ଦର୍ଶନ କଲେ ନା, କୁହନ୍ତି ତୁମେ ତୁମକୁ ନା ଅନଙ୍ଗ ବାଣ ମାରିଛନ୍ତି କି? କୃଷ୍ଣ ମୂର୍ଚ୍ଛିତ ହେଇଯାନ୍ତି, ଅତି ସୁନ୍ଦରୀ ଦେଖିବା ପାଇଁ ରାଧାରାଣୀଙ୍କ ଭଉଣୀ, ସେ ବି କୁଞ୍ଜ କୁହନ୍ତି ରାଧାରାଣୀଙ୍କ ସଙ୍ଗ କୁହନ୍ତି, ସାଧାରଣ ଲୋକ ତ ଜାଣନ୍ତିନି, ସେ କ'ଣ ଜାଣିବେ? ବଳରାମ ତାଙ୍କ ଦେହରେ ଆବିଷ୍କାର ହେଇକି ରାସଲୀଳାଟା ଦର୍ଶନ କଲେ, ଆଉ ଯେତେବେଳେ ଦେଖନ୍ତି ବଳରାମ, ଆଉ ଯଦି ଏ ରାସଲୀଳାରେ କୌଣସି କାମର ଚିତ୍ର ରହିଛି ତାହେଲେ ବଡ଼ ଭାଇ ଦେଖିବ କେମିତି? ଏଗୁଡ଼ାକ ଯଦି ଲୋକ ଯୁକ୍ତିବନ୍ଧ କାଟିବ ନା, ଗୋବର୍ଦ୍ଧନ ଉପରେ ଦେଖିଛ ନା, ଗୋବର୍ଦ୍ଧନ ଉପରେ ଅଛନ୍ତି ଆମର ଯୋଉଠି ଗୋବର୍ଦ୍ଧନଙ୍କର ଇନ୍ଦ୍ର ପୂଜା ହେଇଛନ୍ତି, ସେଠି ନାହାନ୍ତି ବଳରାମ ଉପରେ, ସେ କ'ଣ କରନ୍ତି? ସେ ବଳରାମ ତାଙ୍କ ବଳରାମଙ୍କର କାମ ସେ ମାଧୁର୍ଯ୍ୟ ରସରେ ସେ ଅନଙ୍ଗ ମଞ୍ଜରି ସ୍ୱରୂପରେ ଦର୍ଶନ କଲେ ବି ସନ୍ତୁଷ୍ଟ ହୁଅନ୍ତିନି, ପୁଣି ସେ ବଳରାମ ସ୍ୱରୂପ ରହିକି ଲୁଚିକି ଦେଖନ୍ତି କେମିତି ସମର୍ପିତ ହେଇକି ଗୋପୀମାନେ ସର୍ବସ୍ୱ ଦେଇଛନ୍ତି କୃଷ୍ଣଙ୍କୁ, କେମିତି ଦେଉଛନ୍ତି? ଗୋପୀମାନଙ୍କର ଗୋଟିଏ ଆଖିର ଭାବ, ଚକ୍ଷୁର ଯେଉଁ ଭାବ, ସେଇଟା ହଉଛି ଦେଖୁଥିଲେ ସେ ପାଗିଳି ହେଇଗଲେ, କୃଷ୍ଣ ସବୁଦିନ ପାଇଁ ଋଣୀ ହେଇଗଲେ, ମା ଆଖି ଦେଖିଛନ୍ତି, ସ୍ନେହଟା କେମିତି ଜାଣିବେ? ଚକ୍ଷୁରୁ ଜାଣିବେ, ଦ୍ୱେଷ ଆଉ ସ୍ନେହ ଚକ୍ଷୁରୁ ଜଣାପଡ଼ିବ, ଯାହାର ପ୍ରେମ ଥାଏ ତା ଚକ୍ଷୁ ଉତ୍ଫୁଲ୍ଲିତ ହବ, ଯାହାକୁ ଦ୍ୱେଷ ଥାଏ ତା ଚକ୍ଷୁ ସଙ୍କୁଚିତ ହବ, ଆଖି କୋଉଦିନ ଆଖି ଖେଳେଇ ହେଇଯିବ। ଗୋପୀ ମାନଙ୍କର ଯେଉଁ ଭାବ ଆପଣ ଦେଖିନାହାନ୍ତି, ଆମର ମାୟପୁରରେ ଯେଉଁ ଅଷ୍ଟ ସଖୀ ଅଛନ୍ତି ତାଙ୍କ ଭିତରେ କେତେ ସଖୀଙ୍କର ଭାବ, ଆମେ ତ ତଳର ଯେଉଁ ଜାଣିପାରିବେ ପୂଜା ଉପରକୁ ଆମକୁ କେବେ ଯାଇନି ଦେଖିଲେ ଜାଣିହବ କେତେ ସଖୀ ଅଛନ୍ତି ରାଇଟ୍ ସାଇଡ଼ରେ ତାଙ୍କ ସଖୀ ଭାବ, ଆଉ ଲେଫ୍ଟ ସାଇଡ଼ରେ ଦୁଇ ଜଣ ସଖୀ ଅଛନ୍ତି ଓ ତାଙ୍କ ଭାବ ଏମିତିକା, ସେଇଟା ଦେଖିଲେ ମନ ଲୋପଟେ ଶାସ୍ତ୍ର ପଡ଼ିଲା ବେଳେ। ସଖୀମାନେ ସେମିତି ହିଁ କୃଷ୍ଣଙ୍କୁ ଚାହାନ୍ତି, କୃଷ୍ଣ ଝୁଟି ଯାଆନ୍ତି ଏବଂ ସବୁ ସର୍ବସ୍ୱ ତ୍ୟାଗ କରି କାହିଁକି କୃଷ୍ଣ ଏମିତି ଚାହିଁଛନ୍ତି, ଜଣେ ଜଣଙ୍କୁ ଦେଖେ କେଉଁଥିପାଇଁ ଦେଖେ, ତାକୁ ଭଲ ଲାଗୁଛି ବୋଲି ଦେଖେ, ଏ ନା ତାଙ୍କୁ ଭଲ ଲାଗୁଛି ବୋଲି ସେ ଦେଖୁଛି ତାଙ୍କୁ ଚାହୁଁଛି। ସଖୀମାନେ ସେମିତି ଚାହାନ୍ତିନି କୃଷ୍ଣଙ୍କୁ, ସଖୀମାନେ କୃଷ୍ଣଙ୍କୁ କାହିଁକି ଏମିତି ଚାହାନ୍ତି, କୃଷ୍ଣ ସୁଖରେ ଅଛନ୍ତି ତ, ତାଙ୍କ ସୁଖରେ କିଛି ବାଧା ହଉନି ତ, ହେଲା ମାଧୁର୍ଯ୍ୟ ରସ ବଳରା ମାଧୁର୍ଯ୍ୟ ରସ ଅନଙ୍ଗ ମନ୍ଦିର ସ୍ୱରୂପରେ ଅଛି। ତେଣୁ ଆମେ ତ ରହିଲେ ଏସବୁ କାମ କ୍ରୋଧ ରାଗ ଦ୍ୱେଷ ଈର୍ଷା ମଦ ମାତ୍ସର୍ଯ୍ୟରେ ଭରି ଆମେ ସେ ସ୍ପିୟର ଭିତରକୁ ପଶିବା କେମିତି, ସେ ଯୋଉ ପରିଧି ଭିତରକୁ ପଶିବା କେମିତି, ତେଣୁ ଆଚାର୍ଯ୍ୟ ମାନେ କୃଷ୍ଣ ବଳରାମଙ୍କୁ ଆଣିଲେ, ସେ ବଳରାମ କଣ ରଖନ୍ତି ଲଙ୍ଗଳ, ସେ ଲଙ୍ଗଳ ରଖନ୍ତି, ସେ ଲଙ୍ଗଳ ପ୍ରତୀକ ହେଲା ହୃଦୟଟାକୁ ଘର୍ଷଣ କରିବେ, ହୃଦୟଟାକୁ କେମିତି ଘର୍ଷଣ କରିବେ, ଜୀବନ ତ ହୃଦୟ ଦ୍ରବ ହେଲା ସେ ନିଜେ ସଫା କରିପାରିବେନି, ତେଣୁ ସେ କଣ କଲେ ଏ ଆଚାର୍ଯ୍ୟମାନଙ୍କ ଦ୍ୱାରା ଶକ୍ତି ପ୍ରକାଶ କରିକି ସେବା ବିସ୍ତାର କରନ୍ତି, ସେବା ସବୁ କରିଦେବେ, ସେବକର ଯେତିକି ଚିନ୍ତା ନାହିଁ ଯିଏ ଆଚାର୍ଯ୍ୟ ତାଙ୍କର ସେତିକି ଚିନ୍ତା, କାହିଁକି ଠାକୁରଟା ଠାକୁରଙ୍କୁ ସେ ପ୍ରତିଷ୍ଠା କରିଛନ୍ତି, ଭଗବାନଙ୍କୁ ଡାକିଛନ୍ତି, ଜୀବଟା ଗୋଟେ କଣ ଜାଣିଛି ତାର ଆଜି ଅଛି କାଲି ଛାଡ଼ି ପଳେଇବ, ତାର କିଛି ନାହିଁ, ବୁଲା କୁକୁର ଉଡ଼ିବା ନା ବୁଲା କୁକୁର, ତାର କଣ ଯଦି ଭଲ ଖାଇବା ମିଳିଲେ ଉଠିବ ପଳେଇବ, ଆମର ସ୍ୱଭାବ ସେ ଆମେ କୌଣସି ଗୋଟେ ବାହାନା କରି ଭଗବାନ ଛାଡ଼ି ପଳେଇବା, ସିଏ କୁଆଡ଼େ ଯିବେ, ସିଏ ବନ୍ଧା ପଡ଼ିଲା, ସିଏ ଆମ ପାଇଁ ହିଁ ବିଗ୍ରହ ପ୍ରତିଷ୍ଠା କରିଛି, ଜୀବନ ସେବା କରିକି ଏ ତାର ହୃଦୟ ଦ୍ରବ୍ୟଟାକୁ କାଟିବ, ଏ ବଳରାମଙ୍କର ସେବା ଏ ଯୋଉ ଗୁରୁ ଗୁରୁତତ୍ଵଟାକୁ ବଳରାମଙ୍କ ତତ୍ତ୍ୱ କାହିଁକି କୁହାଯାଏ ନା, ବଳରାମ ଏ ଅନର୍ଥନୀ ପ୍ରତି ହୃଦୟ ଦ୍ରବ୍ୟ ଯୋଉ ରହିଲା ଏଇଟାକୁ ନିବୃତ୍ତି କରିବେ, କେମିତି ନିବୃତ୍ତି କରିବେ ନା, ବଳରାମ ତାଙ୍କର ସେବକ ଦ୍ୱାରା ସେବାର ବିସ୍ତାର କରିବେ, ସେବକ କଣ କରିବ ଯେ ବଳରାମଙ୍କ ସେବକ ତାଙ୍କ ମାଧ୍ୟମରେ ସେବା କରିବ, ଯେ ଭଗବାନଙ୍କର ସବୁ ଶୁଣିଲେ ଯେଉଁ ବିଗ୍ରହ ସବୁ ଭଗବାନଙ୍କର ସେବା, ଏସବୁ ଭଗବାନଙ୍କ ସେବା ସବୁ, ଆଉ ସେବା କଲେ ତୁମ ହୃଦୟ ଦ୍ରବ୍ୟ ଯିବ, ହୃଦୟ ଦ୍ରବ୍ୟ ଯିବ, ସେଟା ହେଉଛି ଗୁରୁ କୃପା, କାହିଁକି ନା ଗୁରୁ ମାନେ କଣ, ଗୁରୁ କୃପାଟା କଣ, ଗୁରୁ କେବଳ କୃଷ୍ଣ ସୁଖଟା ଦେଖିବେ, ଏଇଟା ଗୋଟେ କଣ ଧର୍ମ ସଂସ୍ଥା ହେଇଛି କଣ ସବୁ ମିଶନ କରୁଛ, କଣ ମିଶନ ନୁହେଁ, ସେ ବୁଦ୍ଧି ସବୁ ମୁଣ୍ଡରୁ ବାହାର କରିଦେବ ବାପା, ଏଇଟା ଯୋଉ ପାଠ ସବୁ ପଢୁଛ ଯେତେ ଯାହା କରୁଛ ସେଇଟା ପୁରୁଣା କଥା, ସବୁ ଗୁରୁ ଲେକ୍ଚର ଶୁଣ, ପ୍ରଭୁପାଦଙ୍କର ବହି ତୁମେ ଯଦି ମଣିଷ ହେବା ପାଇଁ ଚାହୁଁଛ ଆଟଲିଷ୍ଟ ପ୍ରଭୁପାଦଙ୍କର ସମସ୍ତ ଲେକ୍ଚରକୁ ଶୁଣ, ଆଉ ପ୍ରଭୁପାଦଙ୍କ ଶିଷ୍ୟମାନେ ଗୋଟେ ବଡ଼ ଅବଦାନ ଦେଇଛନ୍ତି ଭକ୍ତି ବେଦାନ୍ତ ବେଶ ବହି ତ ଅଛି କନ୍ଭରସେସନ, ଆଜିକାଲି ତୁମେ ଯଦି ଅନଲାଇନ୍ରେ ପଢ଼ିବା ପାଇଁ ଚାହୁଁଛ ବି ସେଠି ପଢ଼ ସବୁ ପ୍ରଭୁପାଦ କ'ଣ କହୁଛନ୍ତି ଶୁଣ, ଗମ୍ଭୀର ଭାବରେ ଶୁଣ, ୟା ତା କଥା ଶୁଣନି ତୁମେ ଜୀବନ ଜାଣିପାରିବନି, କାରଣ ହୃଦୟ ଦ୍ରବ୍ୟ ତୁମେ ଗୋଡ଼େଇ ଗୋଡ଼େଇ ଖାଇବ, ତୁମେ କେତେ ଉଚ୍ଚକୁ ଗଲେ ବି ଏନଗେଜମେଣ୍ଟ ସେ ନେଇଯାଉଛ, ବର୍ତ୍ତମାନ ଏନଗେଜମେଣ୍ଟ ନେଇକି 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 ତୁମେ ସମୟଟା କାଟିଦେବ, କିନ୍ତୁ ହୃଦୟ ଦ୍ରବ୍ୟଟା ଭିତରେ ରହିଛି, ସେ ଯେକୌଣସି ସମୟରେ ଗୋଟେ ଫୁଟି ବାହାରିବ, ୱିକନେସ୍ ପାଇଁ ଗୋଟେ ଏଜ୍ରେ କିଛି ଲିମିଟ୍ ନାହିଁ, କେବଳ କାମ ନୁହେଁ ଯେକୌଣସି ପ୍ରକାର ଖରାପ ସବୁ ଚାଲି ଆସିବ, ଭଜନ ଛାଡ଼ିଦେବ ଯିବ ବଞ୍ଚିବ କିଏ ଯିବକୁ, ଗୋଟେ ଅନର୍ଥଗ୍ରସ୍ତ ଯିବଟା ନା, ଭଗବାନଙ୍କ ସେବା ଯଦି କରିଥିବ ତୁମେ ସେ ତୁମକୁ ବଞ୍ଚେଇକି ରଖିବେ, ସେ ସେବାର ହବ ଆଉ ସେ ବିଗ୍ରହ ଆରାଧନା କରିଦେବୁ ନା, ଗୁରୁତତ୍ଵ ସହିତ ବରାମ ତତ୍ଵଙ୍କର କଣ ସମ୍ପର୍କ ରହିଲା, ଚକ୍ରପାଦ କଣ ଯୋଉ ରଚନା କରିଥିଲେ ଗୁରୁତତ୍ଵଟା କାହିଁ ରଚନା କରେ, ସେ ବିଗ୍ରହ ଆରାଧନା ନିତ୍ୟ ନାନା ଶ୍ରୀଙ୍ଗାରତନ ମନ୍ଦିର ମାର୍ଚ୍ଚନା ଯୁକ୍ତ ବନ୍ଦେ ଗୁରୁ ଶ୍ରୀ ଚରଣ, ତୁମେ କଣ ପଳେଇଗଲେ ଠାକୁର ଉପବାସ ରହିବେ ନା କଣ, ମୁଁ ଆମର ବଂଶୀଦାସ ବଂଶୀଦାସ ମହାରାଜ ସେ କପଡ଼ା ଚେଞ୍ଜ କରନ୍ତି ଠାକୁର ଗାଧାନ୍ତି ନା, ଭୋଗ ଲଗାଇବାର ଟାଇମ୍ ନଥାଏ, ଆମେ ଯଦି କେହି ସେବା ନ କରିବୁ ହବନି କୃଷ୍ଣ ବଳରାମ ଉପବାସ ରହିବେ, ତାଙ୍କୁ ପ୍ରାର୍ଥନା କରିଦେବେ ଯଦି ତାଙ୍କୁ ଯଦି ଜଣେ ଗୁରୁଦେବ ଖାଲି ପ୍ରାର୍ଥନା କରିବେ ପ୍ରଭୁ ଆପଣ ଏଠି ଥାଆନ୍ତୁ ସେ ରହିବେ, ଭଗବାନ ତାଙ୍କୁ ପ୍ରଭୁପାଦ ତାଙ୍କୁ କହିଛନ୍ତି କୃଷ୍ଣ ବଳରାମ ଏଠି ରହିବେ, ସେ ରହିବେ ନା ଚାହିଁକି ରହିବେ ନା ଶ୍ରୀନାଥ ଆମର ଯେଉଁ କ'ଣ ନାଥଦ୍ୱାର ଯିଏ ଅଛନ୍ତି ବର୍ତ୍ତମାନ ଗୋବର୍ଦ୍ଧନଧାରୀ ଗୋପାଳ ଚାହିଁକି ରହିଛନ୍ତି ମାଧବେନ୍ଦ୍ରପୁରୀ ଆସିବେ, ସେ ପ୍ରେମିକ ହାତରୁ ସେବା ନେବେ ନା, କିନ୍ତୁ କୃପା କରିକି ଆମ ହାତରୁ କାହିଁ ସେବା ନେଉଛନ୍ତି? ସେଥିପାଇଁ ଗୁରୁଙ୍କ ମନ୍ତ୍ରଟା ଦୁଲିଆକୁ ପଡ଼େ, ଆମେ ବୁଝିପାରୁନା ନା ଆଜିକାଲି, ଆଜିକାଲି ତ ବହୁତ ଗୁରୁତତ୍ଵ କହିଲାଠୁ ପିଲାମାନେ ସବୁ ବୁଝିପାରୁନାହାନ୍ତି କ'ଣ ଗୁରୁ ଗୁରୁ ହେଉଛନ୍ତି। ଆରେ ଭାଇ ତୁମେ ତତ୍ତ୍ୱ ଗୋଟେ ଜାଣିନ, ଏ ସୁପର ବିଷୟରେ କଥା ଗୁଡ଼ା ଭାଷନି ତୁମେ, ଗୁରୁ କାହିଁକି ଗୁରୁ ମନ୍ତ୍ରଟା କାହିଁକି ଉଚ୍ଚାରଣ କରାଯିବ ଭୋଗ ଲଗେଇଲା ବେଳେ ମୋତେ କହିଲ, କୁହ ତ ବୁଝାରି ହେଇଯିବ, ମୋତେ କହିଲ କାହିଁକି ଗୁରୁ ମନ୍ତ୍ରଟା ଉଚ୍ଚାରଣ କରାଯିବ, ଭଗବାନ ତ ଦବା ଗୁରୁ ମନ୍ତ୍ର କାହିଁ ଉଚ୍ଚାରଣ କର। ଆରେ ଆମ ହୃଦୟଟା ଶୁଦ୍ଧ ନୁହେଁ, ଗୋଟେ ଉପହାର ଆପଣ ଦେବେ, ଆପଣ ଜଣକୁ ଯିବେ ଗୋଟେ ମୁଖ୍ୟମନ୍ତ୍ରୀ ଉପହାର ଦେବେ, ଆମେ ଯେତେ ବଡ କୋଟିଏ ଟଙ୍କାର ଜିନିଷ ସେ ନବ ଯେ ଆପଣ କହିବେ ଆଜ୍ଞା ଆପଣଙ୍କ ଏମଏଲ ପଠେଇଛି, କଣ କହିବ ଆଦିଓ ନାଁଟା କହିବାକୁ ପଡ଼ିବ। ଆମ ହାତରୁ ଭଗବାନ ଭୋଜନ କରିକି ଆମେ ସିନା ଗୁରୁଙ୍କ ନାଁ ନଉଛେ, ଆମ ହୃଦୟ ଶୁଦ୍ଧ ନୁହେଁ, ଗୁରୁଙ୍କ ନାଁ ନଈକି ଆମେ କହୁଛେ, ଆଉ ଗୁରୁ କହୁଛେ ନା ଆରତୀ କରନ୍ତୁ, ଗୁରୁଙ୍କୁ କହୁଛେ ଭୋଗ ଲଗାନ୍ତୁ, ମୋ ହୃଦୟ ଶୁଦ୍ଧ ନୁହେଁ। ଏ ପ୍ରଶ୍ନ ଏଟା କରୁଛ କାହିଁକି, ମୁଁ କ'ଣ କରିବି, ମୋତେ ଗୁରୁ ଏଟା ଦେଇଛନ୍ତି, ଏଟା କଲେ ମୁଁ ଶୁଦ୍ଧ ହେବି, ଏଟା ବଳରାମଙ୍କର ସେବା ଆମ ହୃଦୟ ଦ୍ରବ ବୋଲି ଯିବ। ସେଥିପାଇଁ ସେ କହିଲେ ଯୁକ୍ତାଶ୍ୟ ଭକ୍ତାଶ୍ୟ ନିଉ, ଯଦି ବଳଦେବ ତତ୍ତ୍ୱ ନା ସେବା ବିସ୍ତାର କରିକି ଏଇ ଶିଶୁମାନଙ୍କୁ ସେବାରେ ଲଗେଇବାକୁ ପଡିବ। କେବଳ ମନ୍ତ୍ର ନେଇକି ତୁମେ ପଳେଇଯିବ, ତୁମ ମନ୍ତ୍ର ନେଇକି ତୁମେ ନେଇକି ତୁମ ଘରେ ରହିବ, ମନ୍ତ୍ର କ'ଣ ସିଦ୍ଧି ହବ? ଗୁରୁ ସେବା ବିନା ମନ୍ତ୍ର ସିଦ୍ଧି ହୁଏ ନା, ହବନି କେବେ। ଗୁରୁ ଶୁଶ୍ରୂଷୟାଣ ସଙ୍ଗୀନ ସାଧୁ ଭକ୍ତା ଈଶ୍ୱର ଆରାଧନା ନଚ, ଏଠି ଈଶ୍ୱର ଆରାଧନା ରହିଛି, ଈଶ୍ୱର ଆରାଧନାଟା ରହିବ। ଆଉ ଯେଉଁମାନେ ଭଜନ କରି ଭଜନାନନ୍ଦ ଅଛନ୍ତି ସେମାନେ ସେବାଟା କ'ଣ ଛାଡ଼ି ଦେଇଛନ୍ତି, ସେ ମାନସିକ ସେବା କରୁଛନ୍ତି। ତୁମେ କହୁଛ ମୁଁ ଜପ କରୁଛି, ଜପର କେତେ ମାନସିକ ସେବା ହେଉଛି ମୋତେ କୁହ, ସେବା କେତେବେଳେ ବନ୍ଦ ନାହିଁ ବାପା, ମାନସିକ ସେବା ବି କରିବାକୁ ପଡିବ, ସେବା ଚାଲିବ। ତୁମେ ଭାବନି ମୁଁ ଜପ କରିବି, ଫିଜିକାଲ ଏକ୍ସରସାଇଜ୍ ବଡି ସପୋର୍ଟ କରିବ, ମାନସିକ ମନସରେ ରୋଷେଇ କରିବାକୁ ପଡିବ, ମନରେ ଖାଇବାକୁ ଦେବାକୁ ପଡିବ, ଆରତୀ କରିବାକୁ ପଡିବ। ଏଇ ଯୋଉ ଜୀବ ସହିତ ବଳରାମଙ୍କର ଯୋଉ ସେବା ବିସ୍ତାର, ଜୀବଟାକୁ ଦୟା କରିବା ପାଇଁ ପ୍ରଥମ ଯୋଉ କହିଥିଲି, ଆମର ତ ରାଧାକୃଷ୍ଣ ଉପାସନା, ଆମେ କୃଷ୍ଣ ବଳରାମ କାହିଁକି ଉପାସନା କରିବା, କେ ଯୁକ୍ତି କରେ? ଏଇ ବଳ ଆମର ନାହିଁ, ରତି ଉତ୍ପାଦନ ହେଇପାରିବ ନାହିଁ। କୃଷ୍ଣ ସେବା କରିବା, ପୂଜା କରିବା, ପ୍ରାର୍ଥନା କରିବା, ଜପ କରିବା, ଯଦି ଭଗବାନଙ୍କୁ ଭଲ ପାଇପାରିବ, ଭଲ ନିଜକୁ ପାଇବ, ଏଇ ହେଲା ଆମର ଷ୍ଟାଣ୍ଡାର୍ଡ। ପ୍ରିୟ ପ୍ରୀତି ଭୂମିକାରେ ଗୁରୁଦେବ ଯାହା କୁହନ୍ତି, ପ୍ରୀତି ଭୂମିକାରେ କୃଷ୍ଣ ନଥିବେ, ଭକ୍ତ ଜପ ଚାଲିଛି, ଭଜନ ଚାଲିଛି, ସାଧନ ଚାଲିଛି, କୃଷ୍ଣ ଆମର ନାମ ପ୍ରୀତି ଭୂମିକା, ଏଇଟା ହଉଛି ହୃଦୟ ଦ୍ରବ ବୋଲି, ଏଇଟା ଜୀବନ ଜୀବନ। ସେପାଇଁ ବଳରାମ ଯେତେବେଳେ କୃପା କରିଦେବେ ଏ ବାସନାଟା ପଳେଇବ, ଏ ସେବା ବାସନାଟା ଉଦିତ ହେଲା ମାନେ, ସେବା ବାସନା ଯେତେବେଳେ ଉଦିତ ହବ ବଳରାମଙ୍କ କୃପାଟା ଆସିଲା, ଆମେ ସେବା କରୁଛେ ଗୁରୁଙ୍କ ଦ୍ୱାରା, ଆଉ ଗୁରୁଦେବ ସେଟା ତୁମେ ତ ତୁମକୁ ସେବାରେ ଲଗା ହେଲା, ତୁମେ ତ କୃପା ସେବାଟେ ପାଇବ, ଆଉ କୃପାଟା କେଉଁଠି ପଡ଼ିବ, ଗୁରୁଙ୍କ ସେବାରେ, ଆଉ ଗୁରୁଙ୍କ ସେବାଟା କ'ଣ ଭଗବାନ ବଳରାମଙ୍କର ସେବା, ତୁମେ ସେଟା କଲେ ବଳରାମଙ୍କର କୃପା ଦେବ, ତ ହୃଦୟଟା ଆଗେ ଶୁଦ୍ଧ ହେଲା, ଯଦି ହୃଦୟ ଶୁଦ୍ଧ ହବ ବଳରାମ ସେତେବେଳେ ଯାହା କହୁଛି ଗୋଟେ କୁହନ୍ତି ସାଇନ୍ ମାରିବ, ସେ ସାଇନ୍ ମାରିଲେ ପେପରଟା ତାପରେ ଉତ୍ପ୍ରଗତି ହେଇଯିବ, ଆଉ ଅଫିସର ମାନେ ଆଗେ ସାଇନ୍ ମାରିବ, ଆପଣଙ୍କର ଏଇ ଯୋଉ ବ୍ୟାଙ୍କକୁ ଯାଉଛନ୍ତି ସେ ଫର୍ମ ଫିଲ୍ ଅପ୍ କରୁଛନ୍ତି, ସେ ତାର ଅଛି ନା, ସେ ତାର ସାଇନ୍ ମାରିଲା ପରେ ଯାଇ ମ୍ୟାନେଜର କତିକି, ରାଧାରାଣୀ କେବେ ହେଲେ ସେଥିପାଇଁ ସେ ଲେଖା ହେଲାନି, ଆମର ସେ ବଚନ ଲେଖିଲେ, ହେନ ନିତାଇ ବିନୟ ଭାଇ ରାଧାକୃଷ୍ଣ ପାଇତେ ନାହିଁ ଧର ନିତାଇ ଚରଣ ଦୁଃଖା, ବଳରାମଙ୍କ ବିନା କେବେ ହେଲେ ଆମେ ନିତ୍ୟାନନ୍ଦଙ୍କ ବିନା କେବେ ହେଲେ ପାଇପାରିବେନି ରାଧାକୃଷ୍ଣ। ତେଣୁ ରାଧାରାଣୀଙ୍କର ବଳରାମଙ୍କର ଏଇ ସମ୍ପର୍କ ଅଛି, ଯେଉଁମାନେ ବଦ୍ଧ ଜୀବ ତାଙ୍କର ଗୁରୁ ହେଲେ ବଳରାମ, ମୂଳ ଗୁରୁତତ୍ଵ, ଯେତେବେଳେ ମୁକ୍ତ ତୁମେ ହେଇଯିବ ବଳରାମଙ୍କ କୃପାରୁ, ତୁମର ଗୁରୁ ହେଲେ ରାଧାରାଣୀ। ତେଣୁ ଯିଏ ଯଦି କେହି ଗୁରୁ ସେବାକୁ ଛାଡ଼ିକି ସେ କହିବ ମୋର ଭଜନ କରିବି, କି ଭଜନ କରିବା ବାପା, ତୋର ଭିତରେ ଅନର୍ଥ ଗୁଡ଼ାକ ରହିଛି, ତୁ କହିବ ମୋର ଅନର୍ଥ ନାହିଁ, ମୁଁ ଭଜନ କରେ, ଭଜନ କେମିତି କରିବି, ତୁମେ ପାରିବନି, ଆଉ ମନ ଭିତରେ କିଞ୍ଚିତ ସୂକ୍ଷ୍ମ ଅନର୍ଥ ରହିଲେ ବି ଅସୁବିଧା ହେଇଯିବ। ଆପଣ ଦଶ ଅବତାରଟା ଦେଖୁନାହାନ୍ତି, ଦଶ ଅବତାର ଯୋଉ ରହିଲା କ'ଣ ବଳରାମଙ୍କର, ବହୁସି ମୁଖୁସି ବିଷଦେ ବସନମ ଜଲଦାବମ ହଲହତି ଭୀତି ମିଳିତ ଯମୁନାଭ କେ ସବ ତୃପ୍ତ ହଲଦ ଜୟ ଜଗଦୀଶ। ଯମୁନାଙ୍କ ଅନ୍ତରେ ହଳ ତିନିଟା ଜାଗାରେ, ବଳରାମ ତିନିଟା ବିଶେଷ ଜାଗାରେ ହଳକୁ ବ୍ୟବହାର କରୁଛନ୍ତି। ସେଥିପାଇଁ ଆମର ଗୁରୁଦେବଙ୍କର ଗୋଟେ ପ୍ରବଚନ ଅଛି, ଏ ଯେତିକି ଗୁରୁତତ୍ଵ ସଂସାରରେ ଯେତିକି ଗୁରୁତତ୍ଵ ସବୁ ଗୁରୁଦେବଙ୍କୁ କହିଅଛି, ମୁଁ ଯେତେ ପ୍ରବଚନ ଦେଖୁ ଯେତେ ମଠରେ ଯେଉଁଠି ଯେଉଁମାନେ ଗୁରୁତତ୍ଵ କଥା କହୁଛନ୍ତି ସେ ସବୁ ଗୁରୁଦେବଙ୍କୁ କହିକି କହୁଛନ୍ତି। ଏଟା ପ୍ରଭୁପାଦଙ୍କର କୃପା, ଏଇଟା ଗୁରୁ ଜାଗାଟା ଏଠି ଆଉ ଏଠି ଯିଏ ରହିବେ ତାର ଗୁରୁ ଭକ୍ତି ହବ। ଏ ସ୍ଥାନଟା ବଳଦେବ କ୍ଷେତ୍ରଟା ନା, ଏଠି ସେବା କରି ସେ ରହିଲା ତାର ଗୁରୁ ଭକ୍ତିଟା ହବ। ଏ କ୍ଷେତ୍ର ସେ ଆଉ ଏଇଟା ବଳଦେବ କ୍ଷେତ୍ରଟା ଗୁରୁଦେବ ସେ କୁହନ୍ତି। ଯଦିଓ କୃଷ୍ଣ ବଳରାମ ବୃନ୍ଦାବନରେ ରହିଲେ, ପ୍ରଭୁପାଦ ବୃନ୍ଦାବନରେ କୃଷ୍ଣ ବଳରାମଙ୍କୁ ପ୍ରତିଷ୍ଠା କଲେ, କିନ୍ତୁ ତାଙ୍କର ପ୍ରଭାବ ସେଠି ନାହିଁ। ସେଠି ରାଧା ଶ୍ୟାମ ସୁନ୍ଦର ବୃନ୍ଦାବନ ନା, ସେଠି ରାଧାରାଣୀ ସେ ତାଙ୍କ ଜାଗା। ଆଉ ଦେଖିବେ ସେଠି ସବୁବେଳେ ଶ୍ୟାମ ସୁନ୍ଦର କେତେ ଭିଡ଼ ନା, କୃଷ୍ଣ ବଳରାମ ମଝିରେ ଠିଆ ହେଇଛନ୍ତି କ'ଣ, ତାଙ୍କ ବେଶ ଦୌଡ଼ି ଦୌଡ଼ି ଧରୁଛନ୍ତି। ମୁଁ ଦେଖିଲି କ'ଣ କହୁଛୁ ତମେ ବଳରାମ, ଆମର ଯଦି ବଳରାମ ହଳ ଧରୁଛୁ, ତାଙ୍କର ବେଶୀ ସମୟ ଲାଠି ଆଉ ଗୋଟେ ରସି ଧରନ୍ତି, ବାଛୁରୀ ମାନଙ୍କୁ ବାନ୍ଧିବା ପାଇଁ ନିଅନ୍ତି ନା। କୃଷ୍ଣ ବଳରାମ ଅଲ୍ଟର, କୃଷ୍ଣ ବଳରାମଙ୍କ ଅଲ୍ଟର କେହି ନଥିବେ। ଏପଟରେ ଗୌରୀ ନିତାଇ ପାଖରେ ରହୁଛନ୍ତି, ମୁଁ ଯେତେବେଳେ ଯାଏ ମାର୍ଗରେ ଏପଟରେ ଗୌରୀ ନିତାଇ ପାଖରେ ରହୁଛନ୍ତି, କାରଣ ଆମେ ବଧା ଯିବ ତାଙ୍କୁ ଜଣାଉଛନ୍ତି। ସେପଟରେ ରାଧାରାଣୀ ପାଖରେ ରହୁଛନ୍ତି, ଇଏ ମଝିରେ ଦୁଇ ଭାଇ ଠିଆ ହେଇଯାଏ ଖାଲି ଆସିବ, ଭକ୍ତମାନେ ଆସୁନ ଅନେକ ଦିନ ପଳାଉଛନ୍ତି। ମୁଁ ଦେଖୁଛି ସବୁବେଳେ ଭିଡ଼ ସେ ସାଇଡ଼ ଏ ସାଇଡ଼, ସେଠି ତାଙ୍କର ପ୍ରାଧାନ୍ୟ ନାହିଁ ଗୁରୁଦେବ କହିଲେ, କାହିଁକି ଏଠି ରାଧାରାଣୀଙ୍କ ଧାର, କିନ୍ତୁ ଏଠି ପ୍ରାଧାନ୍ୟ ଅଛି। ଏଠି କ୍ଷେତ୍ର ବଳଦେବଙ୍କ କ୍ଷେତ୍ର ନାହିଁ, ଶିବଜୀଙ୍କ କ୍ଷେତ୍ର। ପ୍ରଭୁପାଦ ଯେଉଁଠି ଯାଉଥିଲେ, ପ୍ରଭୁପାଦ ଏମିତି ଗୁରୁ ଥିଲେ। ସେଥିପାଇଁ ଜୀବନରେ ଆପଣ କ'ଣ ବି କରନ୍ତୁ, ମୁଁ ଗୋଟିଏ କଥା କହୁଛି, ଯେ ବଞ୍ଚିବା ପାଇଁ ଆପଣ ଚାହୁଁଛନ୍ତି, ଜଣେ ଆଚାର୍ଯ୍ୟଙ୍କୁ ଯୁଗାଚାର୍ଯ୍ୟଙ୍କୁ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନରେ ଆପଣ ରଖିବେ, ଆଉ ଅନର୍ଥ ପଶିବନି ବୋଲି, ଅନର୍ଥ କେବେ ପଶିବନି। ଆପଣ ଦେଖନ୍ତୁ ରାମଣାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ, ମାଧବାଚାର୍ଯ୍ୟ, ତାଙ୍କ ସମ୍ପ୍ରଦାୟରେ ଯେଉଁମାନେ ସମ୍ପ୍ରଦାୟକ ରକ୍ଷକ ହେଇଛନ୍ତି, ସମ୍ପ୍ରଦାୟକ ରକ୍ଷକ ମାନେ ସମ୍ପ୍ରଦାୟ ଆଚାର୍ଯ୍ୟଙ୍କର ଶିକ୍ଷାକୁ ହୃଦୟ ଭିତରେ ଗୋଟେ ଆବସଲ୍ୟୁଟ୍ ଅଦ୍ୱୈତ ସତ୍ୟ ଭାବରେ ଗ୍ରହଣ କରିବେ। ତା ଭିତରେ ତୁ କିଛି ପଶିଗଲା ଗଲା, ଅନର୍ଥ ପଶିଲା ଘାଣ୍ଟିଦେବ ତୁମକୁ, ପେଟବଡ଼ ପୋଷଣ ମଧ୍ୟ ଯେଉଁ ଦିନ ବିଚ୍ୟୁତ ହେଇଯିବ। ପ୍ରଭୁପାଦ କ'ଣ ସେ ଯୁଗାଚାର୍ଯ୍ୟ, କିଏ କ'ଣ କହୁଥିବୁ ଶୁଣନି, କେଉଁ ରସ କଥା ତୁମେ ଶୁଣନି ବାପା, ଆମେ ସବୁ ଶୁଣିଛୁ, ଆମେ ସବୁ ଶୁଣିଛୁ, ସବୁ ଜାଣିଛୁ, ଆମ ସାଙ୍ଗ ସବୁ ଲେବୁଲ ଅଛନ୍ତି ସଂସାରରେ, ଯେଉଁଠି ଯେଉଁଠି ଭଜନ କରୁଛନ୍ତି ସେଇଠି ଆମ ଲୋକ ଅଛନ୍ତି, ତାଙ୍କ କତିରେ ଇନଫରମେସନ ମୋ କତିକି ଆସ, ମୁଁ ପ୍ରମାଣ ଦେଇ କହିଦେବି ଭଜନ ହବନି। ଭଜନ ହବ ଯୁଗାଚାର୍ଯ୍ୟଙ୍କର ନିୟମ, କାରଣ ସେ ଯୁଗାଚାର୍ଯ୍ୟ ଆସୁଛନ୍ତି ଆଉ ପୂର୍ବ ଜାଣିଛନ୍ତି, ଯେଉଁଠି ଯେଉଁ ଯାଉଥିଲେ ସେ କହିଦେଉଥିଲେ ଏଇଠି ଏଇ ବିଗ୍ରହ ରହିବେ, ଏଠିକି ଆସିଲେ ସେ କହିଦେବେ ଏଠି କୃଷ୍ଣ ବଳରାମ ରହିବେ, ଜଗନ୍ନାଥ ରହିବେ, ଗୋବିତା ରହିବେ। ମୁଁ ଯେଉଁଠି ଯାଏ ପ୍ରଭୁପାଦଙ୍କ ବିଗ୍ରହ ଦେଖେ, ଭଗବାନ ସର୍ବତ୍ର ଅଛନ୍ତି, କିନ୍ତୁ ମୁଁ ଗୋଟିଏ କଥା କୁହେ, ଏଇଟା ମୋର ଭାବ ସେଣ୍ଟିମେଣ୍ଟ ହେଇପାରେ, କିନ୍ତୁ ମୋତେ ସେଇଟା ଲାଗେ, ମୋତେ ରାଶି ବିହାରୀଙ୍କୁ ଦେଖେ, ମୁଁ ସବୁବେଳେ ସେ କଥା କୁହେ, ଭଗବାନ କେମିତି ଅଛନ୍ତି କି ନ ଅଛନ୍ତି, ଏଇଠି ଅଛୁ। ପ୍ରଭୁପାଦ ବିଗ୍ରହ ଦେଖିଲା ମାନେ ଆଚାର୍ଯ୍ୟଙ୍କର ବିଗ୍ରହ ପ୍ରତି ମୋର ଏକ ସ୍ୱତନ୍ତ୍ର ଦୁର୍ବଳତା ଅଛି, ମୁଁ କାହିଁକି ଜାଣିନି, ନା ଭଗବାନ ସିଏ, ସେ ଭଗବାନ ସେ ବିଗ୍ରହଙ୍କର ଏତେ ଶକ୍ତି। ଆଉ ଜୀବ ଯଦି କେବେ ଏ ତରିବା ପାଇଁ ଚାହୁଁଛେ ସଂସାରକୁ, ତାଙ୍କର ଦୁଇ ଜଣ ହେଉଛନ୍ତି ଆଶ୍ରୟ, ଗୁରୁଦେବ କହୁଛନ୍ତି ଦୁଇ ଜଣ ହେଉଛନ୍ତି ବଡ଼ ଆଶ୍ରୟ। ଫାର୍ଷ୍ଟ ସାବାର ବର୍ଷି କୃଷ୍ଣଙ୍କର ପ୍ରଥମ କୃପାର ବର୍ଷଣ ହେଉଛନ୍ତି ସାଧୁ ଯୁଗାଚାର୍ଯ୍ୟ ଆଚାର୍ଯ୍ୟ, ଏବଂ ସେକେଣ୍ଡ ସାବାର ବର୍ଷି ବିଗ୍ରହ ଗୁରୁଦେବ କହୁଛନ୍ତି। ଆମେ ପ୍ରାର୍ଥନା କରିବା କାହାକୁ, କୃଷ୍ଣଙ୍କୁ ପ୍ରାର୍ଥନା କଲେ କୌଣସି ବିଗ୍ରହକୁ ଧ୍ୟାନ କରିବାକୁ ପଡ଼ିବ, ସେ ବିଗ୍ରହ ସହିତ ତୁମ ସମ୍ବନ୍ଧ ରଖିବା ଦରକାର। ତେଣୁ କେବେ କାହା କଥା ଶୁଣିବେନି, ଏଇ ସାଧନ ଭିତ୍ତିକୁ ଧରି ଜଣେ ପ୍ରଭୁପାଦ ଆଚାର୍ଯ୍ୟଙ୍କୁ ଆପଣ ଗୁରୁବର୍ଗଙ୍କୁ ଆଚାର୍ଯ୍ୟଙ୍କୁ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇକି ଆପଣ ଭଜନ କରନ୍ତୁ ଆଉ ନାମ କରନ୍ତୁ। ଉନ୍ନତ ରସକୁ ଯିବାକୁ ହେଲେ ପ୍ରଥମେ ହୃଦୟ ଦୁର୍ବଳଟା କାଟିବାକୁ ପଡ଼ିବ, ସେଥିପାଇଁ ବଳଦେବଙ୍କର କୃପା, ଗୁରୁଙ୍କର କୃପା, ଏକ ସେବକ ହେବାକୁ ପଡ଼ିବ। ଏଇ କ'ଣଟା କହୁଥିଲି, ଲଙ୍ଗଳ କଥା କହୁଥିଲି, ଗୁରୁଦେବ କୁହନ୍ତି ଏ ଯେଉଁ କୃଷ୍ଣ ବଳରାମ ସେ ବଂଶୀ ଧରିଛନ୍ତି, ସେ ଧରିଛନ୍ତି ଲଙ୍ଗଳ, କାହିଁକି ଲଙ୍ଗଳ ଧରିଛନ୍ତି, ସେ କର୍ଷଣ ଆକର୍ଷଣ, ସେ ଲଙ୍ଗଳରେ କଷି ହଳ କରି, ହଳ କଲେ ଘାସ ମଲା ଯେମିତି ଜମିରେ, ଯେପର୍ଯ୍ୟନ୍ତ ବଳରାମଙ୍କର ସେବା କରିକି ଗୁରୁଙ୍କ ଆନୁଗତ୍ୟରେ ଭଗବାନଙ୍କର ସେବା କରିକି ଆମ ହୃଦୟକୁ ଶୁଭ ନ କରିବା, କୃଷ୍ଣଙ୍କର ବଂଶଧ୍ୱନି ଶୁଭିବନି। କୃଷ୍ଣଙ୍କର ବଂଶଧ୍ୱନି କେଉଁଟା, କୃଷ୍ଣଙ୍କର ବଂଶଧ୍ୱନି କେତେବେଳେ ଶୁଣିବା, ଆରେ ଇଏ ବାବା ଗୋଡ଼ିଓ ପରିଭାଷା କରୁଛି ଶୁଣୁନାହାନ୍ତି କି ଜାଣିନାହାନ୍ତି, ଏ ଗୋଟେ ଦେବ ଲେକ୍ଚର ଶୁଣୁନାହାନ୍ତି କି, ଏମାନେ ପଢ଼ିନାହାନ୍ତି ସବୁ ଶୁଣାଲି, ଏଇଟା ଫ୍ଲାୱାର ୱାର୍ଡ ଗୁଡ଼ା ସବୁ ଶୁଣୁଛନ୍ତି, କହିଲେ କୃଷ୍ଣ କେଉଁଠି ବଂଶୀ ବଜାଉଥିଲେ ମୁଁ କ'ଣ ଦେଖିଛି ନା କ'ଣ, ମୁଁ ତ ମୋବାଇଲ ଶୁଣୁଛି ଆଉ, ସେଠି ମୋବାଇଲରେ ସେ କୃଷ୍ଣଙ୍କ ବଂଶୀ ଟିଉନ୍ ଗୁଡ଼ା ଲଗାଉଛନ୍ତି, କୃଷ୍ଣଙ୍କ ବଂଶୀଧ୍ୱନି କେଉଁଠି ଶୁଣିବ ତୁମେ, ଗୁରୁଦେବ କହୁଛନ୍ତି କୃଷ୍ଣଙ୍କର ବଂଶଧ୍ୱନି ଏବେ ବି କୃଷ୍ଣଙ୍କର ବଂଶୀ ବାଜୁଛି, କେଉଁଠି ବାଜୁଛି ଶୁଣିଛ ତୁମେ, ଯାଇକି ପିଲ ବୋଲା ମଧୁବନ କେଉଁଠି ଶୁଣିଛ ବଂଶୀ ବାଜୁଛି, ଯାଇକି ରାତିରେ ରହିଲେ ଦେଖିବା ଶୁଣିଲୁ, ଏ ବାପା ସେୟା ନୁହେଁ।
ଶୁଦ୍ଧଭକ୍ତ ଯେତେବେଳେ କୃଷ୍ଣ କୀର୍ତ୍ତନ କରନ୍ତି, କୃଷ୍ଣଙ୍କର ବଂଶୀ ମାଧୁରୀ ଯେଭଳି ଶ୍ରବଣ କଲେ ଧ୍ୱନିଟା,
କୃଷ୍ଣ କଣ ଏବେ ବଂଶୀ ବଜାରେ ତୁମେ କଣ ଦୌଡ଼ି ଘର ଛାଡ଼ି ପଳେଇବ ନା କଣ, ତୁମେ ଏଠି ଭାବିବ ତୁମେ ଶୁଣିପାରିବ ନା, ତୁମେ ଛାଡ଼ିଦେବି ବିଶ୍ୱାସ ପଳେଇବ।
ବଂଶୀଧ୍ୱନି ଅର୍ଥ କଣ, ବଂଶୀଧ୍ୱନି ଅର୍ଥ କୃଷ୍ଣଙ୍କ ପାଖରେ ସର୍ବସର୍ବଧର୍ମମାନଙ୍କୁ ସବୁ ଛାଡ଼ି ଦେଇକି କୃଷ୍ଣ ଗାଡ଼ୁ। ସେ ବେଙ୍ଗଲୀ ଭଜନ ଥିଲା, ମୁଁ ତାକୁ ଶୁଣିପାରୁନି, ସବୁ ସଂସାର ଗେଲାମ ଭୁଲି, ମୁଁ ସଂସାରକୁ ଭୁଲିଗଲି। କୃଷ୍ଣଙ୍କର ବଂଶୀଧ୍ୱନି ଶୁଣିଲେ ସେଟା କଣ ନା, ଶୁଦ୍ଧ ଭକ୍ତ ଯେତେବେଳେ ଭଗବାନଙ୍କର କଥା କୀର୍ତ୍ତନ କରନ୍ତି ସେତେବେଳେ ସେ ଆକର୍ଷଣ, କୃଷ୍ଣଙ୍କ ପ୍ରତି ଯେଉଁ ଆକର୍ଷଣ ଆସେ ସେଟା ହେଉଛି ବଂଶୀଧ୍ୱନି। ଗୋପୀମାନଙ୍କର ମନ ପଳଉଥିଲା, ଚିତ୍ତବୃତ୍ତି ପଳାଏ, ସେଠି ଜୀବନ ଯାଉନି କାହିଁକି ନା ହୃଦୟ ଦୁର୍ବଲ୍ୟ ତା ରହିଛି। ସେ ହୃଦୟ ଦୁର୍ବଲ୍ୟଟା କିଏ ସଫା କରିବେ, ବଳରାମ ସେ ହଳ ଧରିଛି କେମିତି କରିବେ ନା, ତାଙ୍କର ଯେଉଁ ପ୍ରିୟ ସେବକ ସେ ସେବାର ବିସ୍ତାର କରେ, ସେବା ବିସ୍ତାର କରିକି ଭକ୍ତ ଯୁବକୁ ସେବାର ସୁଯୋଗ ଦେବେ। ଆଉ ସେବା କଲା ପରେ ଯୁବ କଣ କରିବ, ସେଥିପାଇଁ ଭକ୍ତ ମାତାକୁ ଲେଖିଲେ ନା, ତୁମାର ସେବା ହେ ଦୁଃଖ ହେ ଜତ ସେଇ ତ ପରମ ସୁଖ, ତୁମାର ସେବା ହେ ଦୁଃଖ ହେ ଜତ ସେଇ ତ ପରମ ସୁଖ, ସେବା ସୁଖ ଦୁଃଖ ପରମ ସମ୍ପଦ, ସେବା ସୁଖ ଦୁଃଖ ପରମ ସମ୍ପଦ, ନାଶଇ ଅବିଦ୍ୟା ଦୁଃଖ, ନାଶଇ ଅବିଦ୍ୟା ଦୁଃଖ। ଏଇଠି ରହିଲା ପରମ ତତ୍ତ୍ୱ, ସେବା ତତ୍ତ୍ୱ, ଗୁରୁ ତତ୍ତ୍ୱ, ତିନିଟା ମିଶି ତୁମର ସେବା ହେତୁ। ଯେ ଦୁଃଖ ସହିନି ସେ ସେବକ ନୁହେଁ, ସହ୍ୟ ନ କରିପାରିଲେ ତୁମେ ସେବା କରିପାରିବନି, ସେବାରେ ବହୁତ ଲାଞ୍ଛନ ଆସିବ, ବହୁତ ସହ୍ୟ କରିବାକୁ ପଡିବ। ହୃଦୟ ଦୁର୍ବଲ୍ୟଟା ଯିବ କେମିତି, ଆଉ ସହ୍ୟ କରିଲେ ସହିକି ରହିଥିଲେ କେତେବେଳେ ସେ କୃପା କରିବେ ଯିବ। ଆଉ କୃଷ୍ଣଙ୍କର ବଂଶୀ ଧ୍ୱନି ତୁମେ ଶୁଣିପାରିବ, କୃଷ୍ଣଙ୍କର ବଂଶୀ ଧ୍ୱନି ଭାଗବତ ଗାଉଛନ୍ତି, ଦୁଇ ଭାଗବତ, ଭକ୍ତ ଭାଗବତ ଆଉ ଗ୍ରନ୍ଥ ଭାଗବତଙ୍କର ଯୋଉ ବାଣୀ, ଏ ବଂଶୀ ଧ୍ୱନି, ବଂଶୀ ଧ୍ୱନି ଭାଗବତ ପଢିବେ ଦେଖୁନ। ବଂଶୀ ଧ୍ୱନି କିଏ ସଂସ୍କୃତରେ ଶୁଣିଲେ, ଭାଗବତ ଶ୍ଳୋକକୁ ଶୁଣିଲେ, କୃଷ୍ଣଙ୍କୁ ଚାଲିଲା ବଂଶୀଧ୍ୱନି ଆକର୍ଷଣ, ବଂଶୀଧ୍ୱନି ଅର୍ଥ ଆକର୍ଷଣ। କୃଷ୍ଣଙ୍କ ଚରଣ ଚିତ୍ତବୃତ୍ତି, ଏଟା ଗୋଟେ ମେଲୋଡି, କଣ ମେଲୋଡି କୁହନ୍ତି, ଟ୍ୟୁନ୍ ହବନି, ଏଟା ଚିତ୍ତବୃତ୍ତି କି ପଳେଇବ। ଏ ବଳରାମଙ୍କର ଏଇଟା ବଳରାମ ସେଥିପାଇଁ ଲଙ୍ଗଳ ଧରିଛନ୍ତି, ଲଙ୍ଗଳ ବଳରାମ ପ୍ରାୟତଃ ତିନିଟା ଜାଗାରେ ବ୍ୟବହାର କରିଛନ୍ତି। ଏ ଯମୁନା, ଯମୁନାଙ୍କୁ କଣ କଲେ, ଡାକିଲେ ଆସ ମୁଁ ଜଳ କ୍ରୀଡ଼ା କରିବି। ଯମୁନା କଣ କହିଲେ ଦେଖିନାହାନ୍ତି, ଏବେ ବି ଯିବେ ଦେଖିବେ, ଜୟ ଜୟ ରାମଘାଟ, ଆଉ ସେଇଠି ରାମଘାଟ ହେଇଥିଲା ନା, ରାମଘାଟ ଦେଖିକି ଆସିବେ ନା, ଜୟ ଜୟ ରାମଘାଟ ରୋହିଣୀ ନନ୍ଦନ, ଜୟ ଜୟ ବୃନ୍ଦାବନ ବାସୀ ଜତଲ, କାଣିଛନ୍ତି ଯେଉଁଠି ଯମୁନାଙ୍କୁ କାଣିଛନ୍ତି ସେଠି ଏବେ ଦେଖିବେ ବିପରୀତ ଦିଗରେ ଆସିଛି ନା, କାଣି ଦେଇଛନ୍ତି କାହିଁ ରାଗିଲେ, ତାଙ୍କର କଣ ଦୋଷ ହେଲା, ଯମୁନାଙ୍କର କଣ ଦୋଷ ହେଲା କୁହ। ସେ କହିଲେ ମୁଁ କୃଷ୍ଣ ପ୍ରିୟ, ସେ ମୁଁ ବଳରାମ ସହିତ କାହିଁକି, ବଳରାମ କାହିଁ ମୋର ଏଠି କ୍ରୀଡ଼ା କରିବେ ଜଳରେ। ଆରେ କୃଷ୍ଣ ବଳରାମଙ୍କର ଭେଦ ଦୃଷ୍ଟି ଟିକେ ଦେଖିଦେଲେ, ଭେଦ ଦୃଷ୍ଟି ସେଥିପାଇଁ ଉଠେଇଲେ, ସେ ବହୁତ ଶାନ୍ତ, ବଳରାମ ବହୁତ ଶାନ୍ତ, କିନ୍ତୁ ରାଗିଲେ ତମେ କହି ପାରିବେ। ଆଉ ସେ ଯୋଉ ଆଉ ତାଙ୍କର ଦୟାଟା ବହୁତ, ଯେତେବେଳେ ଦୁର୍ଯ୍ୟୋଧନଙ୍କୁ ଦେଲେ କୃଷ୍ଣ ନାରାୟଣୀ ସେନା, ନାରାୟଣୀ ସେନା ନେଲେ ନାହିଁ, କିଏ ନେଲେ, ଦୁର୍ଯ୍ୟୋଧନ ନେଲେ, ସେଥିରେ ନାରାୟଣୀ ସେନା ସହିତ ବଳରାମ ବି ଥିଲେ ଦୁର୍ଯ୍ୟୋଧନ ପକ୍ଷରେ। ଭଗବାନ କୃଷ୍ଣ କହିଲେ ତୁମେ ବି ଯାଅ, ତୁମ ଶିଷ୍ୟ ସହିତ ତୁମେ ବି ଯାଅ, ନାରାୟଣୀ ସେନାକୁ ନେଇକି ଯାଅ। ବଳରାମ ଦେଖିଲେ ମୁଁ ଯଦି ବର୍ତ୍ତମାନ ନାରାୟଣୀ ସେନା ସାଙ୍ଗରେ ରହିବି, ଲଢ଼େଇ ମୋର କାହା ସାଙ୍ଗରେ ହବ, କୃଷ୍ଣ ସାଙ୍ଗରେ ହବ, ଏ ଚେଲା ପାଇଁ ମୋର ଆମର ଭାଇ ଭାଇ ସମ୍ପର୍କ ଯିବ, ଆମର ଭାଇ ଭାଇ ସମ୍ପର୍କ ଚେଲା ପାଇଁ ଯିବ, ଆମର କାନ୍ଧାକୁ ମୁଁ ଛାଡ଼ିପାରିବି, କିନ୍ତୁ ଏଇଟା ଏଇଟା ତ କପଟିଆ, କପଟି ଶିଷ୍ୟକୁ ଧରିବା ଭାରି କଷ୍ଟ, କପଟି ଗୁଡ଼ା ଯୋଉଟା କର ସେଗୁଡ଼ାକ ତୁମେ ସବୁଆଡେ କପଟି କରିବେ, ଗୁରୁଙ୍କ ଦ୍ୱାରା କପଟି କରିବେ, କାରଣ ଗୁରୁ କପଟି ନୁହନ୍ତି ନା, ଗୁରୁ ଯେହେତୁ କପଟି ନୁହନ୍ତି, ତୁମେ କପଟି, ଗୁରୁଙ୍କର ହୃଦୟ ହେଲା କ'ଣ, ସେ କପଟି ନୁହଁ, ତାଙ୍କର ସରଳ ହୃଦୟ, ତୁମେ କପଟି, ତୁମ ରିଫ୍ଲେକ୍ସନ୍ଟା ସେଠି ପଡ଼ିଯିବ।
ଯଦି ଗୁରୁ କପଟି ହେଇଥିବ ତୁମେ କପଟି ହେଇଥିବ, ବାପା କେହି କାମ ଧରିପାରିବ, ଦୁଇ ଜଣଙ୍କର ଲଢେଇ ଚାଲିଥିବ ଜୀବନ ସାରା। ଆଉ ଯଦି ଗୁରୁ ସରଳ ଥିବେ, ତାଙ୍କ ହୃଦୟ ତ ନିର୍ମଳ, ତୁମେ କପଟ କରୁଛ, ତାଙ୍କର ହୃଦୟଟା ବୀର ସଫା, ଯୁଦ୍ଧ ନେଲେ ଧରା ପଡିବ, ଠକିପାରିବନି ତୁମେ। ଆଉ ଇଏ ବଳରାମ ସରଳ, ଇଏ ଦୁର୍ଯ୍ୟୋଧନ ତାକୁ ଟ୍ରିକ୍ କରିକି ବଳଟା ପାଇକି ତା କୃଷ୍ଣଙ୍କୁ ଡିଫିଟ୍ କରିବା ପାଇଁ ବଳରାମଙ୍କୁ ଗୁରୁ ତତ୍ଵଟା ଦେଖୁନାହାନ୍ତି କେମିତିକା କମ ଚାଲା ନା କଣ। ବଳରାମଙ୍କୁ ଗୁରୁଙ୍କୁ ଆଜି ଉପାସନା କରାଯାଉଛି, ବଳରାମଙ୍କ ଠାରୁ ବଳ ପାଇକି ମୁଁ କୃଷ୍ଣଙ୍କୁ ପରାସ୍ତ କରିବି, ଆଉ କୃଷ୍ଣ ଭକ୍ତକୁ ପରାସ୍ତ କରିବି। ଏ ବୁଦ୍ଧି କେବେ ହବନି, ଏ ଶିଷ୍ୟ ବୁଦ୍ଧି ନୁହେଁ। ଆମେ ଗୁରୁ ଉପାସନା କରି ଏ କୃଷ୍ଣଙ୍କୁ ଯା କହୁଛି, କୃଷ୍ଣଙ୍କର ସେବା ନ କରି କୃଷ୍ଣଙ୍କୁ ଦଣ୍ଡ ଦବା, କୃଷ୍ଣ ଭକ୍ତକୁ ଦଣ୍ଡ ଦବା, ଛଳନାକାରୀ। ଆଉ ବଳରାମ ତ କହିଲେ ମୁଁ ଯିବିନି, ମୋର ତୀର୍ଥକୁ ପଳେଇବି, ମୁଁ କାହିଁକି ଝମେଳାରେ ବସିବି। କାହ୍ନା କହିଲେ, କାହ୍ନା ତୁ ବି ସାଇଡ଼ ହେଇଯା ବାପା, ତୁ ତ କହିଛୁ ତୋର କ'ଣ ଅସ୍ତ୍ର ଫସ୍ତ ଧରିବୁନୁ, ତୋର ଅସ୍ତ୍ର ଧର ନା, ମୁଁ ନାରାୟଣ ସାରେ ନେଇକି ଯାଉ, ମୁଁ ଯିବିନି। ସେ ଗଲେନି, ତୀର୍ଥରେ ପଳେଇଗଲ। କିନ୍ତୁ ଝଗଡ଼ା ସେଇ ଶିଷ୍ୟ ସାଙ୍ଗରେ ହେଲା, କପଟି ଶିଷ୍ୟ ଯଦି ଧରା ପଡ଼ିବ ସିଏ କୁଆଡ଼େ ଖସିକି ଯାଇପାରିବନି। ଆଉ ଯେତେବେଳେ ସାମ୍ବର ବିବାହ ହଉଥିଲା, ଦୁର୍ଯ୍ୟୋଧନର ଝିଅ ଲକ୍ଷ୍ମଣା, ସେ ସାମ୍ବକୁ ବହୁତ ଭଲ ପାଏ। ଯଦି କହିବେ କେହି ଆପଣଙ୍କୁ କହିବେ ଯେ ଭଗବାନ ବିରୋଧ କରିବେ, ଭଗବାନ ବିରୋଧ କର ସମାନସରେ ବହୁତ ଏଇ ଗୋଟେ ଶ୍ଳୋକରେ ପ୍ରମାଣ ଦିଆ ହବ। ଏଠି ଦୁର୍ଯ୍ୟୋଧନର ଝିଅକୁ ଭଗବାନ ପୁଅ ବି ବାହାରିଲେ ଭଗବାନ ଆଲାଉ କରିଥାନ୍ତେ? ଭଗବାନଙ୍କର କାହା ପ୍ରତି ସାମ୍ବ, ଆକ୍ଚୁଆଲି ଲକ୍ଷ୍ମଣ ବହୁତ ଭଲ ପାଏ ସାମ୍ବକୁ, ସାମ୍ବ ବି ଦେଖିଲେ ଦେଖ ଦୁଇ ଜଣ ଶତ୍ରୁ, ଭଗବାନଙ୍କ ଶତ୍ରୁ ଦୃଷ୍ଟି ନାହିଁ, ଦୁର୍ଯ୍ୟୋଧନ ଶତ୍ରୁ ଉପରେ ଦେଖୁଥିଲେ। କିନ୍ତୁ ପୁଣି ଯେତେବେଳେ ଦେଖିଲେ ସାମ୍ବ ଭଲ ପାଉଛନ୍ତି ଲକ୍ଷ୍ମଣଙ୍କୁ, ଲକ୍ଷ୍ମଣ ବି ଭଲ ପାଉଛନ୍ତି ସାମ୍ବକୁ, ଭଗବାନ ସବୁ ଜାଣନ୍ତି କିଛି କହିଲେ। ସାମ୍ବ ତାଙ୍କର ଗଲେ, ସାମ୍ବ ଯେତେବେଳେ ଗଲେ ଲକ୍ଷ୍ମଣଙ୍କ ପାଖକୁ, ଆସି କିଡନାପ୍ କରିଦେଲେ, କ'ଣ କହୁଛ ବନ୍ଦୀ କରିଦେଲେ, ଆଉ କିଏ ଦୁର୍ଯ୍ୟୋଧନ ତାଙ୍କର ବନ୍ଦୀ କରିବାର କାରଣ କ'ଣ? ତୁମ ଯଦୁବଂଶୀ ମୋତେ ବାହା କରିବାକୁ ସୁଭଦ୍ରାକୁ ଦେଇନଥିଲୁ ନା, ମୋ ଝିଅକୁ ତୁମେ ନେଇ ଚାଲିବ। ଦେଖ ବଳରାମ ପ୍ରଭୁ ଚାଲିଦେଇଥିଲେ ନା, ଜାଣ ଗୁରୁ ମରା ବିଦ୍ୟା, ଦୁର୍ଯ୍ୟୋଧନ ତାଙ୍କର ତାଙ୍କରି କତୁରୁ ଶିଖିଲେ ଗଦା ଯୁଦ୍ଧ, ବର୍ତ୍ତମାନ ଗୁରୁଙ୍କୁ ମାରିବା ନେଇ ବାହାରିଲେ। ମୋ ଗୁରୁ କହିଥିଲେ, ବଳରାମ ତ କହୁଥିଲେ କ'ଣ, ସୁଭଦ୍ରାଙ୍କୁ ମୋତେ ବାହା କରିବା ପାଇଁ, କୃଷ୍ଣ ମନା କରିଥିଲେ, କୃଷ୍ଣ ପୁଅ କାଇଁ ମୋ ଝିଅକୁ ବାହା ହବ? ବଳରାମ ଆସି କହିଲେ, ବୁଝେଇଲେ, ଏ ଆମେ କ୍ଷତ୍ରିୟ। ଲୋକମାନେ ପ୍ରଶ୍ନ କରିବେ ନା, ଯେ କି ଯେଉଁ ଲୋକ ଲୋକଟା ଆଜିକାଲି ଅଜବ ସବୁ ପ୍ରଶ୍ନ କରୁଛି, ଏଇଟା ଶୁଣି ତାଙ୍କୁ ସବୁ ଏଥିରେ ଡିପେଣ୍ଡ କରାହବ। ସେଟା ଭଲ ପାଇକି ବାହା ହଉଥିଲେ ସେ ସମୟରେ ବି ଥିଲା, ଆଉ ଆମେ ଭଲ ପାଇ ବାହାରୁ କ'ଣ ଭାବ, କୋଉ କିଛି ଅସୁବିଧା ନାହିଁ, ତୁମେ କ୍ଷତ୍ରିୟ କି ଯା ଯୁଦ୍ଧ କରିବୁ ବାହାରି ଆସ ବାପା, ସେଇଠି ଯୁଦ୍ଧ କରିଥିଲେ ତୁମ ଘରେ ଯୁଦ୍ଧ ହେଲେ ୱିନ୍ କରିପାରିବ, ସେଇଠି ଯୁଦ୍ଧ କରିନ ତାପରେ ତମେ ଦୁଇ ଜଣ ଭିତରେ ଯୁଦ୍ଧ ହବ ଆଉ କ'ଣ? ଯିଏ ପ୍ରଶ୍ନ କରୁ ତାକୁ ମୋତେ ଡାକି ଆଣ, ମୁଁ କହିଦେବି। କ୍ଷତ୍ରିୟମାନେ ବିବାହ କରିଦେଉଛନ୍ତି, ଆରେ କ୍ଷତ୍ରିୟମାନେ ତାଙ୍କ ଯୁଦ୍ଧ ପରୀକ୍ଷା ଦେଇକି ସୌର୍ଯ୍ୟ ବୀର୍ଯ୍ୟ ସେମାନଙ୍କର ଥିଲା ଶକ୍ତି, ସେମାନେ ଭଗବାନଙ୍କ ଲୋକ, ତୁମେ ସେଗୁଡ଼ା କାହିଁକି କମ୍ପେୟାର କରି କହୁଛ? ଆସି ତ ଭଲ ପାଉଥିଲେ, ଭଲ ପାଇବାଟା କ'ଣ ଜାଗତିକ ଭଲ ପାଇବ ନା କ'ଣ? ବଳରାମ ଯାଇ ବୁଝେଇଲେ ଦୁର୍ଯ୍ୟୋଧନ, ଦେଖ ସେମାନେ ଭଲ ପାଉଛନ୍ତି, ଆମେ ତ ଯଦୁବଂଶୀ, ଆମେ ତ ରାଜି ଅଛୁ ତମ ଝିଅକୁ ନେବା ପାଇଁ, ସାମ୍ବ ବିବାହ ବୋଲେ ଛୁଣା ତୁମେ ଛାଡ଼ିଦିଅ। ନା ମୁଁ ଦେବିନି, ଗୁରୁ କହୁଛନ୍ତି ଶୁଣିଲାନି, ଆପଣ ଯେତେବେଳେ ମୋତେ କହିଥିଲେ ସୁଭଦ୍ରା ପ୍ରଭୁ ଚାଲ ଦେଇଥିଲେ, କୃଷ୍ଣ କାହିଁକି ମନା କଲେ, ତା ପୁଅ କାହିଁକି ମୋ ଝିଅକୁ ବାହା ହବ? ସେଟା ଗାଈ ଚୋରା ଏମିତି କହିଥିଲେ, ସିଏ ଗାୟାଳ ଓଡ଼ିଆ ରାଗ ଲାଗୁଛି ଗାଳି କହୁଛି, ସେ ଗାୟାଳ ଗାଈ ଚୋରା, ତାଙ୍କର କ'ଣ ବୁଦ୍ଧି ଅଛି, ତା ପୁଅକୁ ମୋ ଝିଅ ବିବାହ ହବ? ବଳରାମ ଉଠେଇଲେ କହିଲେ, ହସ୍ତିନପୁରୁ ଫୋପାଡ଼ ଦେବି ଯମୁନାକୁ, କ'ଣ କୃଷ୍ଣ ନାଁରେ କ'ଣ କହୁଛୁ, କୃଷ୍ଣ ସୁଖରେ ତୁ ବାଧା ଦେବା ପାଇଁ ଚାହୁଁଛୁ? ବଳରାମ କାହିଁକି ରାଗିଲେ, ସେ ନିଜେ ଚାହୁଁଥିଲେ ସୁଭଦ୍ରାଙ୍କୁ ବିବାହ ବୋଲି, ଆଜି କାହିଁକି ରାଗିଲେ? ଏ କୃଷ୍ଣ ସୁଖରେ ବାଧା ଦେବା ପାଇଁ ଚାହୁଁଛି, ମୁଁ କୃଷ୍ଣ ଚାହୁଁଛି, କାହ୍ନା ଚାହୁଁଛି ସାମ୍ବ ବିବାହ, ଇଏ କ'ଣ କୃଷ୍ଣ ସୁଖରେ ବିବାହ ପାଇଁ ଚାହୁଁଛି, ମୋ ଶିଷ୍ୟ ହେଲେ କ'ଣ ଉଠେଇଲେ ଲ ଆଜି ହସ୍ତିନାପୁରଟା ଢଳିକି ରହିଛି ନା, ଦିଲ୍ଲୀଟା ଏମିତି କରିକି ରହିଛି ନା ଟିକେ, ଆଉ ଯମୁନାଠୁ କରିଛି ନା ତା ମା, ତା ମୁଁ ପଚାରୁଥିଲି ଛୁଆଙ୍କୁ ସତ ନା କ'ଣ କହିଲା, ହଁ ତା ଢଳିଛି ଏମିତି ଉଠେଇଲେ, ତା ଲଙ୍ଗଳକୁ ଲଗେଇଲେ ତାଙ୍କ ଲଙ୍ଗଳ କ'ଣ ଏଇଭଳିଆ ଲଙ୍ଗଳ ନା କ'ଣ, ଆଉ ଟିକେ ତ ଧରଣୀ ଧର ଟିକେ ହଲାଇ ଦେଇଛନ୍ତି, ଯମୁନାଠୁ ବି କରେଇଲା ସବୁ ସମସ୍ତେ ପାଦ ଧରିଲେ, ଆଉ କାହିଁକି ଫୋପାଡ଼ ଦେବେ ଯମୁନାକୁ ସବୁ, ସେଠି ସେଠି ଲଙ୍ଗଳକୁ ଲଗେଇଥିଲି। ଆଉ ତୃତୀୟ ଲଙ୍ଗଳ ଲଗେଇଲେ ରେବତୀଙ୍କ ପାଖରେ, ତ ରେବତୀ ବି ବାହାରେ କୁକୁଦ୍ମୀଙ୍କର ରାଜା ଥିଲେ ନା, ତାଙ୍କ ଝିଅ ହେଉଛନ୍ତି ରେବତୀ, ଭାଗବତ ନବମ ସ୍କନ୍ଧରେ ଅଛନ୍ତି। ଆସି ରେବତୀ ଏତେ ତେଜସ୍ୱୀ, ବଳରାମଙ୍କର ପତ୍ନୀ, ତାଙ୍କ ବିବାହ କିଏ, ସେ ସମସ୍ତେ ଭୟ କରୁଥିଲେ ଦେଖି। ସାବିତ୍ରୀ, ରେବତୀ, ସେ ନାରୀକୁ ଦେଖିଲେ ତାଙ୍କ ଦେବତା ବୁଦ୍ଧି ଆସେ। ଆସିଲା ଲକ୍ଷ୍ମୀ ମୂଷା ପଦ୍ମିନୀ ନାରୀ, ତାଙ୍କୁ ସେ ଭଗବାନଙ୍କ ବିଭୂତି ତାଙ୍କୁ ଦେଖିଲେ, ତାଙ୍କୁ ସମ୍ଭୋଗ ବୁଦ୍ଧି କ'ଣ, ଭୋଗ ବୁଦ୍ଧି ଆସିବନି, ମାତୃ ବୁଦ୍ଧି ଆସିବ, ପୂଜ୍ୟ ବୁଦ୍ଧି ଆସିବ, ତାଙ୍କୁ ବି ବାହା କହିଲେ ମା ତୋ ପାଇଁ ଏଠି କନ୍ୟା କେହି ନାହାନ୍ତି। ରେବତୀଙ୍କୁ ଧରିକି ଗଲେ କୋକୁଦ୍ମି କେମିତି ସ୍ୱର୍ଗ, ବ୍ରହ୍ମା କତି ଗଲେ, ବ୍ରହ୍ମ ଲୋକ ଗଲେ। ଆଉ ବ୍ରହ୍ମ ଲୋକରେ ପହଞ୍ଚିଲା ବେଳକୁ ଏମିତି ଚବିଶଟା ଚତୁର୍ଯୁଗ ଚାଲିଗଲାଣି। ତାଙ୍କର ଯାଇକି ପହଞ୍ଚିଲେ, ପହଞ୍ଚିକି ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମା କହିଲେ ଏ ତୋ ଝିଅ ବାହାଘର ପାଇଁ ତୁ ଏତେ କଷ୍ଟ କରିକି ଏଠିକି ଆସୁଛୁ? କହିଲେ ଆଜ୍ଞା ଦେଖନ୍ତୁ ମୋ ଝିଅ କ'ଣ ସାଧାରଣ ଝିଅ, ତା ସହିତ ଝିଅ ଦେଖୁଛି ଡରିକି ପଳାଉଛନ୍ତି, ତାହେଲେ ଗୋଟେ କାମ କର, ତୁମେ କେତେ ଦିନ ହେଲା ଆସିଲାଣି ଜାଣିଛ ନା, ଚବିଶ ଚତୁର୍ଯୁଗ ଚାଲିଗଲାଣି, ତୁମେ ଯାହାକୁ ସବୁ ଚଏସ୍ କରିକି ଆସିଥିଲ ସିଏ ବର୍ତ୍ତମାନ କିଏ ନାହାନ୍ତି, ସବୁ ଚାଲିଗଲାଣି, ବର୍ତ୍ତମାନ ଭଗବାନ କୃଷ୍ଣ ବଳରାମ ଅବତାର ନେଇଛି, ତୁମ ଝିଅକୁ ନିଅ, ବଳରାମଙ୍କୁ ଦିଅ, କାରଣ ସେ ତାଙ୍କର ଶକ୍ତି, ବ୍ରହ୍ମା ଆଦେଶ ଦେଇଥିଲେ ନା। ତାପରେ କୁକୁଦ୍ମୀ ଆସିଲେ, ଆସି ବଳରାମ କହିଲେ ବ୍ରହ୍ମାଙ୍କ ଆଦେଶରେ ଆମେ ଆସୁଛୁ, ଆଉ ରେବତୀଙ୍କ ବିବାହ। ଆଉ ରେବତୀ ସିଏ କେବେ କେବେ କାରଣ କୃଷ୍ଣ ବଳରାମ ତ ଲୀଳା କରୁଥିଲେ, ସିଏ କ'ଣ ଆଉ କ'ଣ ବିଶ୍ୱରୂପ କ'ଣ ବଳରାମ କ'ଣ ପଚିଶ ଫୁଟ ଥିଲେ ନା କ'ଣ, ସିଏ ସେଇ ଛଅ ଫୁଟ ସାତ ଫୁଟରେ ଥିଲେ, କିନ୍ତୁ ରେବତୀ ଥିଲା ଏକାର ତିରିଶ ଚାଳିଶ ଫୁଟ। ବିବାହ କେମିତି ମାଳା ପକା ହବ କେମିତି, କ'ଣ ସେ ମନ୍ତ୍ର ଫନ୍ତ୍ର କି ପକଡ଼ା ହବ କେମିତି, ତା ପାଦକୁ ପାଦକୁ ଦେଖିଲେ ସେଇଟା ବଳରାମ କହିଲେ ମୁଁ ମୁଖକୁ ତ ଦେଖିପାରିବିନି, ଏହି ତାକୁ ବିବାହକୁ ମୁଁ କେଉଁଠି ରଖିବି, ବହୁତ ସେ ଟାଙ୍କି ଝିଅ, ଆଉ ସେ ପୁରୁଣା ଚବିଶ ଚତୁର୍ଯୁଗ ହେଲା ଗଲେଣି। ଆଉ ବଳରାମ ସେଠି ଧରିଲେ ଲଙ୍ଗଳ, ଲଙ୍ଗଳ ଧରି ତା କାନ୍ଧରେ ଲଗେଇଲେ, ଲଗେଇଲେ ଦବେଇଦେବେ, ତା ଛୋଟ କରିଦେବେ, କହିଲେ ମୋଠୁ ଛୋଟ ହବ, ଏ ତିନିଟା ଜାଗାରେ ବିଶେଷ ତିନିଟା ଜାଗାରେ ତାଙ୍କ ଲଙ୍ଗଳକୁ ଲଗେଇଛ। ଆଉ ସବୁଆଡ଼େ ଡରାନ୍ତି ଡରାନ୍ତି, ଭୟ ଦେଖାନ୍ତି, ଲଗାନ୍ତି। ଆଉ ସେଇ ଯୋଉ ବଳରାମଙ୍କର ଯୋଉ ଲଙ୍ଗଳ ସେ ଧରିଛନ୍ତି, ଏଥିପାଇଁ ସେ କର୍ଷଣ କରିବ ଆମ ହୃଦୟକୁ, କର୍ଷଣ କରିବା ପାଇଁ ଆମ ସେ ଭଜନ ନାହିଁ, ହୃଦୟ ଭିତରେ ହୃଦୟ ଦୁର୍ବଳତା ରହିଛି ନା। ଶ୍ରୀକୃଷ୍ଣ ଭଜିତେ ନାହିଁ ଚାହେ ମତି, ବିଷୟ ଭୋଗତେ ପ୍ରବଳ ଆସକ୍ତି, ବିଷୟର ଆଶା ନାହିଁ ଛାଡ଼େ ମନ, ବିଷୟ ଏତେ ସଦା ଧା, ଘରେ ଛାଡ଼ ଘରେ ରୁହ, ମାଳା ଧର, ମାଳା ଛାଡ଼, କେଉଁ ଅବସ୍ଥାରେ ଯିବୁ, ବିଷୟ ଆଶା ଛାଡ଼ୁନ, ମନଟା ସବୁବେଳେ ବିଷୟ ଏତେ ସଦା ଧା, ସବୁବେଳେ ମନ ବିଷୟ ଆଡ଼କୁ ପଳେଇ ଯାଉଛି। ତେଣୁ ଏଇ ଯୋଉ କୃଷ୍ଣଙ୍କର ଯୋଉ ସେବା, ପ୍ରଥମେ ଯୋଉ ଆମେ କହୁଥିଲେ ବଳରାମ, ବଳରାମଙ୍କର ସ୍ୱୀକୃତି ପ୍ରାପ୍ତ ହେଲେ, କୃପା ପ୍ରାପ୍ତ ହେଲେ ଗୁରୁଦେବ ଏ ସେବା ବିସ୍ତାର କରିଛନ୍ତି, ବଳଦେବ ନିଜେ ସେବକ ରୂପରେ ସବୁ ବିସ୍ତାର ହେଇଛନ୍ତି। ସେନି ମନ୍ଦିରକୁ ଯିବା ପୂର୍ବରୁ ପ୍ରଥମେ ଡୋରକୁ ପ୍ରଣାମ କରାଯାଏ, ଯୋଉ ଦ୍ୱାରକୁ ପ୍ରଣାମ କରାଯାଏ, କିଚେନ୍ ଯୋଉ ରୋଷେଇ ଘର ହେଉଛି ରୋଷେଇ ଘରକୁ ଯିବା ପୂର୍ବରୁ ରୋଷେଇ ଘରେ କାହାକୁ ପ୍ରଣାମ କରାଯାଏ ନା, ସେଠି କାହାକୁ ପ୍ରଣାମ କରାହବ, ସେଟା ରାଧାରାଣୀଙ୍କର ଜାଗା, ଯେତେ ବର୍ତ୍ତମାନ ଯୋଉ ବାସନ ଗୁଡ଼ିକ ଅଛି ସେସବୁ ବଳରାମଙ୍କର, ରୋଷେଇ କରନ୍ତି ରାଧାରାଣୀ, ପ୍ରବେଶ କରିବା ପୂର୍ବରୁ ବାସନ ପାଦରେ ବାଜିବନି, ସବୁବେଳେ ବାସନ ପ୍ରଣାମ କରାଯାଏ, ଭଗବାନ ପାଇଁ ରୋଷେଇ ହେଉଛି, ଭଗବାନ ସେ ପାତ୍ରରେ ଭୋଜନ କରୁଛନ୍ତି, ସେ ସେବାର ବା ସବୁ ସିଂହାସନ ଯୋଉ ଆସନରେ ବସୁଛନ୍ତି, ଆସନ ମୁଦ କରାଯାଏନି, ସିଂହାସନ ମୁଦ କରାହବ, ସ୍ୱର୍ଣ୍ଣ ଦିଆହବ, ମନ୍ଦିରରେ ଶେଷ ଦିଆହବ, ଫଳେ ସିଂହାସନ ଉପାଧାନ ଆସନ ସବୁ ବଳରାମଙ୍କର ଯିବ, ଏଇ ସେବା ସୁଯୋଗଟା ପାଇଲେ ସେବାରେ ନିଯୁକ୍ତ କରିବେ ଗୁରୁ, ତାଙ୍କ ଆନୁଗତ୍ୟରେ ସେବାଟା ସୁଯୋଗ ପାଇଲେ ତା ହୃଦୟରେ ଏଇ ହୃଦୟ ଦୁର୍ବଳତା ଯିବ, ଗଲେ ସେ କୃଷ୍ଣଙ୍କର ଏଇ ଭାଗବତର ବାଣୀ, ଗୁରୁଙ୍କର ବାଣୀ, ଆଚାର୍ଯ୍ୟଙ୍କର ବାଣୀ ସେଠି ତାର କର୍ଣ୍ଣ ଭିତରେ ପ୍ରବେଶ କରିବ। ପ୍ରବିଷ୍ଟ କର୍ଣ୍ଣରନ୍ଦ୍ରେଣ ସ୍ୱାନ ଭାବ ସର ରୁହ ଦୁନୋତି ସମଲମ କୃଷ୍ଣ ଶରୀର ସେ ଯଥା ସର, ଅନ୍ୟକୁ ବୁଝେଇ ଦେବା ସହଜ, ନିଜେ ବୁଝିଯିବା ସହଜ, କିନ୍ତୁ ନିଜେ ବୁଝିକି କାର୍ଯ୍ୟରେ ତାକୁ ହୃଦୟରେ ଧାରଣ କରିବା କଷ୍ଟ, କହିଦେବାଟା ଜଣେ ବୁଝେଇ ଦେଇଦେଉଛି, ନିଜେ ବୁଝିଯାଉଛେ କିନ୍ତୁ କରିପାରୁନି, କାରଣ ହୃଦୟ ଦୁର୍ବଳ ଯେଉଁ ରହିଛି ସେ ଆପଣ ଛାଡ଼ୁନି,
ଏଥିପାଇଁ ଚିତ୍ ବଳ ଏ ବଳରାମ ମାନେ ଚିତ୍ ବଳର ଆବଶ୍ୟକ ରହିଛି, ସେ ଚିତ୍ ବଳ ଦେବେ ରୂପା ବଳ, ସେଥିପାଇଁ ଏଇ ସ୍ୱର ଗୁଡାକ ସବୁ ତାଙ୍କ ସେବାରେ ଲାଗିବ ଆଉ। କାୟିକ ବାଚିକ ସେବା ଏବଂ କାୟନ ମନସା ବଚ ସାହସ ମନୋଗତମ ପରିଚର୍ଯ୍ୟମାନ ଭଗବାନ ଭଗବତମ ଧ୍ରୁବ ମହାରାଜଙ୍କ ଚରିତ୍ରରେ କହୁଛନ୍ତି ନାରଦ ମୁନି ପାଞ୍ଚ ବର୍ଷର ବାଳକ କହୁଛନ୍ତି ବାପା ତୁ କାୟିକ ବାଚିକ ମାନସିକ ତିନି ସେବା କରିବୁ। କାୟିକ ଶରୀରରେ ଫୁଲ ତୋଳିବୁ, ପ୍ରଶ୍ନ କରିବେ ଧ୍ରୁବ ମହାରାଜ ତ ଠିଆ ହେଇକି ଓମ ନମଃ ଭଗବତ ବାସୁଦେବାୟ କରୁଥିଲେ, ଫୁଲ କେତେବେଳେ ସେ ଅର୍ଚ୍ଚନ କରୁଥିଲେ ନା ମାନସିକ? ଆଚାର୍ଯ୍ୟମାନେ ଟିକା ଦେଖିବାକୁ ପଡିବ ବଧଜୀବଟା କଣ କରିବ। ଗୁରୁଦେବ ଗୁରୁଦେବ ଗୋଟିଏ କଥା କହିଛନ୍ତି ସେ ବାଣୀ ଆଉ ଏଠୁ ମିଳିବନି, ତୁମର ଲକ୍ଷ ଲକ୍ଷ ନାମ ଗୁରୁ ଗ୍ରହରେ ସେବା ନ କଲେ ତୁମେ ତୁମର ଲକ୍ଷ ଲକ୍ଷ ନାମ କେବଳ ନାମାକ୍ଷର ଆଉ ନାମ ଅପରାଧ। କେତେ ନାମ କହୁଛ କି ବୃନ୍ଦାବନ ରହୁଛ ଆମ ମାନୁ ଆମମାନେ ଆମ ଆଖି ଆଗରେ ଜଳ ଜଳ କିଛି ଗୁରୁତତ୍ଵ ଦେଖା ହଉଛି ଆଚାର୍ଯ୍ୟ ତତ୍ତ୍ୱ ଭକ୍ତି ଠାକୁରଙ୍କର ଆର୍ଟିକଲ ଗୋଟେ ଗୋଟେ ଯଦି ପଢିବେ ଆପଣ ସେଠି ଶୋଇପଡ଼ିବେ, ସେ ଯାହା ସବୁ ଗୁରୁଙ୍କ ଉପରେ ଲେଖିଛନ୍ତି ବାର୍ଷଭାନୀଙ୍କର ଚରଣ କମଳ ଦର୍ଶନ ଜୀବନ ଭାଗ୍ୟରେ କେବେ ହବନି ଯେପର୍ଯ୍ୟନ୍ତ ସେ ଗୁରୁପାଦ ପଦ୍ମର ଛଟାକୁ ଦର୍ଶନ ନ କରିବ ତାଙ୍କର ୱାର୍ଡ ସବୁ ଭଳିଆ। ରାଧାଣୀଙ୍କୁ ଦର୍ଶନ କ'ଣ କରିବ? ରାଧାଣୀ ପାଦ ପାଖରୁ ମୁଖ ପର୍ଯ୍ୟନ୍ତ ସେ କୌଣସି ପୁରୁଷଙ୍କୁ ଦର୍ଶନ ଦେବେ? ଆମକୁ ଦର୍ଶନ ଦେବେ, ଆମର ପୁରୁଷ ଅଭିମାନ ଅଛି, ନାରୀର ବି ଭୋଗ ଅଭିମାନ ଅଛି, ତୁମେ ରାଧାଣୀ କ'ଣ ଦେଖିବ ଦେଖିପାରିବ? ତୁମେ ସେ କହୁଛନ୍ତି ଗୁରୁପାଦ ପଦ୍ମର ଛଟାକୁ ତୁମକୁ ଦର୍ଶନ କରିବାକୁ ପଡ଼ିବ, ତାଙ୍କ ଭାଷା କ'ଣ ଏଇ ପରିବାର ସହିତ ବୁଝିବ କ'ଣ ରାଧାରାଣୀ କେମିତି ଗୁରୁଙ୍କୁ କୃପା କରିଛନ୍ତି ସେ ରାଧା ରାଧାରାଣୀଙ୍କର ଯୋଉ ବୈଭବକୁ ତୁମେ ଗୁରୁପାଦ ପଦ୍ମର ଦର୍ଶନ କରିବ ତାଙ୍କର ଏସବୁ ଭାଷା ପରିଭାଷା। ଶ୍ରୀମତୀର ସେବା କେବେ ଗୋଟେ ବଦ୍ଧ ଜୀବ କେବେ କରିପାରିବ ନାହିଁ, ତେଣୁ ସେ କପାର ଶ୍ରୀଗୁରୁଙ୍କର ସେବା ହଉଛି ଶ୍ରୀମତୀଙ୍କର ସେବା, ଏ ତାଙ୍କର ଆର୍ଟିକଲ ସବୁ ଗୁରୁଦେବ ସେତେବେଳେ ସବୁ କହୁଥିଲେ ସେବାର ବିସ୍ତାର ବଧଜୀବ ଏଟା ତାର ଏଟା କଣ ଏଟା କଣ ମନ୍ଦିର ଖଟା ହଉଛି ଆପଣଙ୍କୁ? ଆପଣ ଭାବୁଛନ୍ତି ଆପଣ ଆପଣ ଚାଲିଗଲେ ମନ୍ଦିର ଚାଲିବନି? ରାଜଭୋଗ କବଳ ଲାଗିଲେ ଭଗବାନ ଖାଇବେ? ଭଗବାନ ଖିଚୁଡ଼ି ଭୋଗ ଦଉଥିଲେ, ଶୁଖିଲା ରୁଟି ଦଉଥିଲେ। ଆମେ ସେବାରେ ଗୁରୁ ଲଗଉଛନ୍ତି, ସେବାରେ ଶିଷ୍ୟର ମଙ୍ଗଳ ହବ, ତାର ଅମୃତ ନିବୃତ୍ତି ହବ। ଏଥିପାଇଁ ସେ କୃପାଟା କେମିତି ପାଇବ, ତା ହୃଦୟଟା ଶୁଦ୍ଧନ କେମିତି ହବ, ତା ହୃଦୟ ଶୁଦ୍ଧ ନେଇପାରିବନି। ସେବା ଭାବକୁ ରଖିବାକୁ ପଡ଼ିବ, ସବୁ ସେବା ହରି କଥା ବି ସେବା, ଭାଗବତ ନିତ୍ୟ ଭାଗବତ ସେବୟା ସେବା ଲାଗିଛି, କୀର୍ତ୍ତନ ଗୋଟିଏ ସେବା, କିନ୍ତୁ ସବୁ ସେବା ଭିତରେ ତୁମକୁ ତିନିଟା ସେବା ରଖିବାକୁ ପଡିବ, କାୟିକ ବାଚିକ ମାନସିକ। ଆମେ ଭୋଜନ କରୁଛେ, ଆମର ଇନ୍ଦ୍ରିୟ ଅଛି, ଇନ୍ଦ୍ରିୟ ଗୁଡ଼ିକ ଜଡ଼ତା ଧାରଣ କରିଛନ୍ତି, ସେ ଚିନ୍ମୟ ଶକ୍ତିକୁ ସ୍ପର୍ଶ କରିବା ଦରକାର, ସବୁ ଚିନ୍ମୟ ଜିନିଷ ବିଗ୍ରହଙ୍କୁ ସ୍ପର୍ଶ କରିବେ, ଚିନ୍ମୟ ଶକ୍ତି ସବୁ ଚିନ୍ମୟ ବିଗ୍ରହଙ୍କୁ ଦର୍ଶନ କରିବେ, ଭଗବାନ ପାଇଁ ଫୁଲ ତୋଳିବେ, ଫୁଲମାଳ ତିଆରି କରିବେ, ଚନ୍ଦନ ଘୋରିବେ, ଏ ଚିନ୍ମୟ ଜିନିଷ ସବୁ ଚିନ୍ମୟ ସଂସ୍ପର୍ଶରେ ଆସିଲେ ହୃଦୟ ଦେଲେ ଆମର ଜୀବ ସେଟା ନିଜେ ସବୁ ସେବାର ଉପରେ ସବୁ ବ୍ୟବସ୍ଥା କରିଛନ୍ତି, ତାଙ୍କର କେବଳ ସେବା ହେଉଛି କାର୍ଯ୍ୟ। ପାତାଳରେ ସେବା କରୁଛନ୍ତି, ବୃନ୍ଦାବନରେ ସେବା କରୁଛନ୍ତି, ଦ୍ୱାରକାରେ ସେବା କରୁଛନ୍ତି, ବୈକୁଣ୍ଠରେ ସେବା କରୁଛନ୍ତି, ବୈକୁଣ୍ଠରେ କାରଣ ସାହି ବିଷ୍ଣୁ, ଅରଦ ସାହି ବିଷ୍ଣୁ, କ୍ଷୀରଦ ସାହି ବିଷ୍ଣୁ, ପାତାଳରେ ଶେଷ ରୂପରେ ଅନନ୍ତ ରୂପରେ ରହିକି କ'ଣ କରୁଛନ୍ତି ଧାରଣ କରୁଛନ୍ତି, ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ସେଇ ତେ ସେଇ ସେ ଅନନ୍ତ ଶେଷ ଭକ୍ତ ତାର ସେଇ ସେ ଅନନ୍ତ ଶେଷ ଭକ୍ତ ତାର ଈଶ୍ୱରର ସେବା ବିନା ନାହିଁ ଜାନେ ଆର ଈଶ୍ୱରର ସେବା ସହସ ବଦନ କରେ କୃଷ୍ଣ ଗୁଣ ଗାନ ସହସ ବଦନେ କରେ କୃଷ୍ଣ ଗୁଣ ଗାନ ନିରବଧି ଗୁଣ ଗାନ
ସେବାର ପ୍ରଭାବ ସହିତ ସମ୍ମାନ ସେ ପାତାଳ ହେଉଛନ୍ତି ସେବା କରୁଛନ୍ତି ସେବା ପ୍ରଭାବରେ ଭକ୍ତବତା ତାଙ୍କର ଯୋଉ ଗୁଣଗାନ ନିରବଧି ବ୍ରହ୍ମାସ ସରି ଶୁକ ନାରଦ ଶୁକ ଭାଗବତ ଶୁଣେ ଯାହାର ମୁଖେ ଦ୍ୱିତୀୟ ଯୋଉ ଭାଗବତର ପରମ୍ପରା କାହା କହୁଥିଲୁ ଶେଷ ପୁତ୍ର ଶୁଣିକି ଶୁକଦେବ ଗୋସ୍ୱାମୀ ତାଙ୍କ ଗୋଟେ ଭାଗବତ ଶୁଣନ୍ତୁ ସେବା ପ୍ରଭାବରେ ଜୀବର ଚିନ୍ମୟ ଜ୍ଞାନ ବିଜ୍ଞାନ ଲାଭ ହୁଏ ଏ ପୁଥିଗତ ବିଦ୍ୟା ଗୁଡା ତମେ ପଢିବ କି କହିବୁ ଉପରେ କଣ ତ ଫଣ୍ଡ ଦେଇଯିବ ତୁମେ ପଢିକି ଲୋକ ବୁଝେଇ ଦେବ ତୁମର କୋଉ ଇନ୍ଦ୍ରିୟ ଗୁଡ଼ିକ କଣ ଅଛି ତୁମ ମନ ବୃତ୍ତି କୋଉ ତୁମେ କହୁନା ମତେ ସେଗୁଡା ମାନିବ ଚିନ୍ମୟ ସେବା ସେବା ଦ୍ୱାରା ଜ୍ଞାନ ଆସିବ ଯାହାର ସେବା ଜ୍ଞାନ ନାହିଁ ଯାହାର ସେବା ଦ୍ୱାରା ଜ୍ଞାନ ଆସିନି ଏଟା ବନ୍ଧ୍ୟା ତାର ତ କାମ ଲାଗିବନି ଅନ୍ୟ କଣ କାମ କେବଳ ମନ ଗୋଟେ ଖୁସି ହୁଏ ଧରି ସାଧୁ ବେଶ ଆମ ଉପଦେଶ ଏବଡ ମାୟାର ରଙ୍ଗ ଗହିତ ଆଚାରେ ରହିଲା ମୋ ମଝି ନା କହିଲୁ ସାଧୁ ସାଙ୍ଗ ଲକ୍ଷ୍ମଣଠାରୁ କାଟିକି ଉଡେଇ ଦେଇଛି ନିଜେ କହିତ ସବୁ ଆଚରଣ ଗୁଡା ଭୁଲ କରୁଛ ଭିତରେ ହଜାର ହୃଦୟ ବୋଲି ଅଛି ଅନେକ ଉପଦେଶ ଦଉଛ ଗହିତ ଆଚାରେ ରହିଲା ମୋ ମଝି ନା କହିଲୁ ସାଧୁ ସାଙ୍ଗ ଉପଦେଶ ଦେଲା ପରେ ଆଉ କାହା କଥା ଶୁଣିବାକୁ ଭଲ ଲାଗିବନି ମୋ କତିରେ ହଜାର ଲୋକ ଶୁଣୁଛନ୍ତି ମୁଁ କାହା ଶୁଣିବ ସବୁଠୁ କଷ୍ଟ ହୁଏ ଯେତେବେଳେ ଭାଗବତ ପ୍ରବଚନ ତୁମେ ଦେଇ ଶିଖିବ ଆଉ ଭାଗବତ କ୍ଲାସରେ ବସିପାରିବେ ଦି ଘଣ୍ଟା କହୁଥିଲ ବର୍ତ୍ତମାନ ଦି ଘଣ୍ଟା ଶୁଣିବ ମୁଣ୍ଡ ପିଟିବ ଖାଲି କ୍ଲାସ ରୁମ୍ ଶୁଣିବ ମୁଁ ଗୋଟେ ବକ୍ତା ମୁଁ କଣ ଶୁଣିବି ମୁଁ ସାଧୁ ସଂଘ ଆଉ ହବନି ବାପା ଗୁରୁ କଥା ଶୁଣିବେନି ସେଥିପାଇଁ ଗୁରୁ କଥା ବନ୍ଦ ହେଇଯାଉଛି ଆଉ ପ୍ରବାଦ କଥା କିଛି ଶୁଣୁନାହାନ୍ତି ପ୍ରବାଦ ବ୍ରତ ପୁରା ସବୁ ପ୍ରବକ୍ତା ହେଇଗଲେ ଆରେ ତୁମେ ଆଚାର୍ଯ୍ୟ ପାଣ୍ଡବ ଛାଡ଼ି ଦଉଛ ତୁ ବଞ୍ଚେଇକି ରଖିବୁ ସେଥିରେ ଶୁଦ୍ଧ ହବ ପ୍ରେମ ଗୋଟିଏ ଗୋଟିଏ ବାଣୀ ତୁମ ଜୀବନରେ ବିପ୍ଳବ ଆଣିବ ଆଚାର୍ଯ୍ୟଙ୍କର ଗୋଟିଏ ବାଣୀ ତୁମ ଜୀବନରେ ବଞ୍ଚେଇ ଦବ ଛାଡ଼ନି ତାକୁ ଆମେ କହୁନୁ ତୁମେ ହରି କଥା କୁହନି ବୋଲି କୁହ ଏଟା ସେବା ସେବା ଜ୍ଞାନର ନିଅ କିନ୍ତୁ ସେବା କର ଚିନ୍ମୟ ଜ୍ଞାନ ପ୍ରାପ୍ତ ହବ ସେଥିରେ ନହେଲେ ଇଏ ହବନି ତେଣୁ ଆମର ଏ ହୃଦୟକୁ ସୁଖ କରିବା ପାଇଁ ଏ ଗୁରୁ କୃଷ୍ଣଙ୍କର କୃପା ଏ ପ୍ରଭୁପାଦ କୃଷ୍ଣ ଭଗବାନ ମନ୍ଦିର ପ୍ରତିଷ୍ଠା କରିଛନ୍ତି ଯେଉଁ ଯେଉଁ କେନ୍ଦ୍ର ଗୃହବାସ କରିଛନ୍ତି ଆପଣମାନଙ୍କୁ ଅନୁରୋଧ ଆପଣ ଯେଉଁ କେନ୍ଦ୍ର ରହୁଛନ୍ତି ପରସ୍ପର ଭିତରେ ଭଲ ସମ୍ପର୍କ ରଖନ୍ତୁ କାହାର ବି ଆପଣ ଶିଷ୍ୟ ହୁଅନ୍ତୁ ଆମକୁ ସେବା କଲେ ଶୁଦ୍ଧ ହବା ପୁଣି ସେବାରେ ମତି ଲାଗୁନି ବୋଲି ପ୍ରଭୁପାଦ ବ୍ୟବସ୍ଥା କରିଛନ୍ତି ପ୍ରସାଦ ଶ୍ରବଣ କୀର୍ତ୍ତନ ଗୋଟେ ବଡ ଉଜ୍ଜ୍ୱଳ ଭବିଷ୍ୟତ ଆମର ଅଛି ଯଦି ଆମେ ପରସ୍ପର ଭିତରେ ଏଇ ଭାବକୁ ତତ୍ତ୍ୱକୁ ନ ବୁଝିବା ଆମ ଜୀବନ ବହୁତ ଖରାପ ହେଇଯିବ କେବଳ ଥିଓରିଟିକାଲ ଆମେ ଜାଣିବା ଆଉ ରସଗତ ଜିନିଷ କିଛି ଆମେ ଆସିବନି କି ହୃଦୟ ଦେବଳ ଛାଡ଼ିକି ପ୍ରବେଶ ଆମେ କରିପାରିବା ତେଣୁ ପ୍ରଭୁ ବଳଦେବଙ୍କ ରାଜାରେ ଆମେ ଭାବ ଇଏ ବଳଦେବଙ୍କ କ୍ଷେତ୍ର ଆଉ ଗୁରୁଦେବ ସବୁବେଳେ କହିଛନ୍ତି ସନ୍ଧ୍ୟାପାଦ ଉପାସ ରହିକି ବଳଦେବଙ୍କୁ ପ୍ରାର୍ଥନା କର ନିତ୍ୟାନନ୍ଦ ତ୍ରୟୋଦଶୀରେ ଦ୍ୱାଦଶୀ ପଡ଼ୁଛି ବୋଲି ଆଜି ଆଜିକାଲି ଆମର ବାରଟା ଅଭିଷେକ ହେଉଛି ନହେଲେ ଆମେ ସନ୍ଧ୍ୟା ମଧ୍ୟ ଉପାସ କରୁ ଗୁରୁଦେବ ନା ଏଇଟା ବଳଦେବ କ୍ଷେତ୍ର ବଳଦେବ ପ୍ରାର୍ଥନା କର ତୁମେ ବଦଳଯିବ ଗୁଡାକ ଭଜନ କରିପାରିବନି ମାୟାଗ୍ରସ୍ତ ହେଇଯିବ ତେଣୁ ଆପଣମାନେ ଯେଉଁମାନେ ଏଠି ରହୁଛନ୍ତି ସବୁ ଆସନ୍ତୁ ମନ୍ଦିରରେ ସେବା କରନ୍ତୁ କିଏ କ'ଣ କହୁଛି କ'ଣ ନାହିଁ ଏଠି ଝାଡ଼ୁ ପାରିଲେ କି ବଳରାମଙ୍କର ସେବା ତେଣୁ ଆପଣମାନେ ସମସ୍ତେ ସେବା କରିବେ ଭଗବାନଙ୍କର କୃପା ପ୍ରାପ୍ତ ହେବେ ହରେ କୃଷ୍ଣ ଜୟ କୃଷ୍ଣ ବଳରାମ କି ଜୟ।